ভগবতে বাসুদেবায়।
ওম নমো ভগবতে বাসুদেবায়।
শ্রীমদ ভাগবতম দশম স্কন্ধ ২৪তম অধ্যায়ରୁ ଆମେ ଶ୍ରବଣ କରୁଥିଲେ କିଭଳି ନନ୍ଦ ମହାରାଜ ଏବଂ ଉପନନ୍ଦ ଆଦି ବ୍ରଜବାସୀମାନଙ୍କୁ ତାଙ୍କର ବିଚାରଧାରା, ତାଙ୍କର ପରମ୍ପରାର ଯେଉଁ ପଦ୍ଧତିକୁ ଅବରୋଧ କରିବା ପାଇଁ ବା ଇନ୍ଦ୍ରପୂଜାକୁ ବନ୍ଦ କରିବା ପାଇଁ, ଇନ୍ଦ୍ରଙ୍କର ଅନ୍ତର ଭିତରେ ଯେଉଁ ଈଶ୍ୱରତ୍ୱ ଅଭିମାନ ଆସିଛି, ନିଜର ବୋଲି ଭାବି ଇନ୍ଦ୍ରକୁ କୃଷ୍ଣ ଆଜି ବ୍ୟବସ୍ଥା କରିଛନ୍ତି। ପ୍ରଭୁଙ୍କର ଏଇଟା ଦୟା, ଯେଉଁ ଜୀବର ଅନର୍ଥ ଆସୁଛି, ଯେଉଁ ଜୀବର ଅଭିମାନ ଆସୁଛି, ସେ ଅଭିମାନକୁ ସେ ଚୂର୍ଣ୍ଣ କରିଦିଅନ୍ତି, ବିଦୂରିତ କରିଦିଅନ୍ତି ଅନୁଭବ ଦ୍ୱାରା। ଭକ୍ତକୁ ଏଭଳି ଅନୁଭବ ଦିଅନ୍ତି ସେ ତା ନିଜ ଦୋଷଟାକୁ ନିଜେ ଜାଣିପାରେ। ଏଇଟା ହିଁ ଭଗବାନଙ୍କର କୃପା। ସାଧୁଗୁରୁ କୃପା ନ କଲେ, ଭଗବାନ କୃପା ନ କଲେ ଆମ ନିଜ ଦୋଷକୁ ଆମେ ଦେଖିପାରିବା ନା, ଆମେ କେବଳ ଅନ୍ୟର ଦୋଷକୁ ଦେଖିବା। ଆମେ ଯାହା ଅନ୍ୟର ଦୋଷ ଦେଖୁଛେ ସେ ଦୋଷ ଗୁଡ଼ିକ ଆମ ପାଖରେ ରହିଛି। ଜଣେ ଯଦି ନିରପେକ୍ଷ ଭାବରେ ବିଚାର କରିବ, ସେ ଯାହା ଦୋଷ ଦେଖୁଛି ଅନ୍ୟ ନିକଟରେ, ତାଠାରୁ ଆହୁରି ଗୁରୁତର ଦୋଷ ବି ତା ନିକଟରେ ଥିବ। ଏ ଜଗତକୁ ଆମେ ଆସିଛେ ମାନେ ଆମେ ସବୁ ଦୋଷୀ, ଆମେ ବଦ୍ଧ ଯିବା ନା। ଭଗବାନଙ୍କର ଏଇଟା କୃପା। ଗୁରୁ ବୈଷ୍ଣବ ଯାହାକୁ କୃପା କରନ୍ତି ସେ ଆଗେ ନିଜ ଆଡ଼କୁ ଚାହେଁ, ସଂସାରକୁ ଚାହିଁବନି। ତାର ନିଜର ସ୍ଥିତି, ନିଜର ବିଚାରଧାରା, ନିଜର ମାନସିକ ସ୍ଥିତି କେମିତି ରହୁଛି ସେ ଆଗେ ସବୁବେଳେ ନିଜକୁ ପରଖିବ। ଏ ଜଗତଟା ଏଥିପାଇଁ ଏଇଟା ଦୁର୍ଲଭ। ନିଜକୁ ଚିହ୍ନିବା ଲୋକ ବା ନିଜକୁ ପରଖିବା ଲୋକ କମ୍, ଅନ୍ୟକୁ ସମସ୍ତେ ଆମେ ପରଖି ଦେଉଛେ। ସେ ଲୋକ ଭଲ, ସେ ଖରାପ, ସେ ଭଲ, ସେ ଏମିତି ସାଧୁ, ସେ ସେମିତି ସାଧୁ, ଅନ୍ୟକୁ କିଏ ପରଖି ପାରିବ? ଯିଏ ଯେମିତି ସ୍ଥିତିରେ ରହିଛି ତାର ସ୍ଥିତିଟାକୁ ସେ ନିଜେ ବୁଝିପାରିଲେ ସେ ଅନ୍ୟକୁ ଠିକ୍ସେ ବୁଝିପାରିବ। ସେ ନିଜର ସ୍ଥିତିକୁ ବୁଝିନି ସେ ଅନ୍ୟର ସ୍ଥିତିକୁ ବୁଝିପାରିବ। ଆମର ଯେଉଁ ବିଚାରଧାରା ରହିଛି, ଆମର ଯେଉଁ ଦୁର୍ବଳତା ରହିଛି, ଯେଉଁ ଭୌତିକ ବିଚାରଧାରା, ଯେଉଁ ଦୁର୍ବଳତା ହୃଦୟରେ, ଯେଉଁ ଅନର୍ଥ ରହିଛି, ଏଇଟା ଈଶ୍ୱର ଯେତେବେଳେ କୃପା କରିବ ଜଣେ ସେଟାକୁ ସେ ଦେଖିପାରିବ। ସେ ବ୍ୟାକୁଳ ହୋଇ କାନ୍ଦିବ ଭଗବାନଙ୍କ ପାଖରେ, ପ୍ରଭୁ ଏ ଅନର୍ଥ ଗୁଡ଼ିକୁ ମୋର ବିଦୂରିତ କର। ଅନ୍ୟକୁ ଚାହିଁବାର, ଅନ୍ୟକୁ ଦେଖିବାର ସମୟ କାହିଁ ଭକ୍ତର? ଭକ୍ତ ଭଜନ କରୁନେ ବୋଲି ତା ମୁଣ୍ଡରେ ଅଲଗା ଲୋକର କଥା ପଶେ। ବିଶ୍ରାମ କାହିଁ, ସମୟ କାହିଁ ଆମକୁ? ନିଜର ଭଜନ ପାଇଁ, ନିଜର ସେବା ପାଇଁ, ନିଜର ବିଶ୍ରାମ ପାଇଁ ସମୟ ନାହିଁ? ଅନ୍ୟର କଥା ଚିନ୍ତା କରିବୁ କାହିଁ ସମୟ? ଏଇଟା ହେଉଛି ହୀନବୃତ୍ତି ଭକ୍ତିରେ, ଏଇଟା ସବୁଠୁ ବଡ଼ ହୀନବୃତ୍ତି ବା ଅନ୍ୟ ଭାଷାରେ କହିବାକୁ ଗଲେ ଏଇଟା ଅସତ୍ୟ ବୃତ୍ତି। ଅସତ୍ୟ ବୃତ୍ତି ଯେମିତି ଗୋଟେ ସତୀ ନାରୀ ସବୁବେଳେ ତାର ସ୍ୱାମୀ ଆଉ ତାର କର୍ତ୍ତବ୍ୟ ଏ ଦୁଇଟା ଉପରେ ସେ ଗୁରୁତ୍ୱ ଦିଏ। ମନର ଏଇଟା ହେଉଛି ଅସତ୍ୟ ବୃତ୍ତି, ସବୁବେଳେ ଅନ୍ୟ ବିଷୟରେ ଚିନ୍ତା କରିବା, ଅନ୍ୟ ବିଷୟରେ ଆଲୋଚନା କରିବା, ପର୍ଯ୍ୟାଲୋଚନା କରିବା। ଯେଉଁମାନେ ଯେତେ ଅନ୍ୟ ବିଷୟରେ ଚିନ୍ତା କରନ୍ତି, ଆଲୋଚନା ପର୍ଯ୍ୟାଲୋଚନା ସେମାନେ କରନ୍ତି, ଅନ୍ୟର ଦୋଷ ଦେଖନ୍ତି, ସେମାନେ ତାଙ୍କ ନିଜ କର୍ତ୍ତବ୍ୟ ସେତେ କମ୍ ପାଳନ କରନ୍ତି। ଏଇଟା ଭଲ ଭାବେ ଧ୍ୟାନ ଦେବାକୁ ପଡ଼ିବ, କାରଣ ଯେଉଁମାନେ ନିଜ କର୍ତ୍ତବ୍ୟ ପାଳନ କରନ୍ତି ତାଙ୍କୁ ତାଙ୍କ ସମୟ ନାହିଁ, କର୍ମୀ ଲୋକଙ୍କୁ ବି ସମୟ ନାହିଁ, କର୍ମୀ ଲୋକଙ୍କୁ ସମୟ ନାହିଁ ଅନ୍ୟର ଦୋଷ ଦେଖିବା ପାଇଁ। ସେମାନେ ବହୁତ ବିଜି ତାଙ୍କ କାମରେ, କାରଣ ଆଜିକାଲି ଯେଉଁ ଦୁନିଆ ହେଲାଣି ସେମାନେ କାମ ନକରି ଖାଇବାକୁ ମିଳିବନି, ଅଫିସ ଯିବାକୁ ପଡ଼ିବ, ସକାଳୁ ଉଠିବାକୁ ପଡ଼ିବ, ମାର୍କେଟିଂ ଗୋଟେ ପିଲାକୁ ସ୍କୁଲରେ ଛାଡ଼ିବାକୁ ପଡ଼ିବ, ସେମାନେ ଫୁଲ୍ ବିଜି। ସେଥିପାଇଁ ଦୁନିଆରେ ଦେଖ ଗୋଟେ ଭଲ ଭଲ ଜିନିଷ ହେଉଛି, ବର୍ତ୍ତମାନ ସମାଜରେ ସବୁଠୁ ଗୋଟେ ଭଲ ଜିନିଷ ହେଲା, ଆଜିକାର ଲୋକ ଆଜି ଯେଉଁ ଇସ୍ୟୁ ହେଉଛି କାଲି ଆଉ 5-7 ଦିନ ପରେ ଦେଖ ସେ ଇସ୍ୟୁ ଆଉ ସମାଜରେ, ପେପର ଏତେ କଥା ଭାବୁଛି ଏମିତି ହେଲା ସେମିତି ହେଲା, 2 ଦିନ ପରେ ଦେଖ ଆଉ ସମାଜରେ କିଛି କଥା ନଥିବ। ସେମାନେ ଏତେ ବିଜି ରହୁଛନ୍ତି, ଆଗରୁ ଗୋଟେ ଘଟଣା ହେଇଗଲା ମାନେ ସେଟା କହୁ ଚାଲିଥିଲା 10 ଦିନ 15 ଦିନ, ସେ ମରିଗଲା ରେ ସେ ଏମିତିକା ଲୋକରେ, ଆଜି କିଏ ମରିଗଲା କାଲିକି ଲୋକ ଚିନ୍ତା କରିବାକୁ ସମୟରେ, ଏତେ ବିଜିରେ ସେମାନେ ରହୁଛନ୍ତି, ତାଙ୍କ ଜୀବନଟାକୁ ଏତେ ବିଜି କରିଦେଇଛନ୍ତି ମେଟେରିଆଲି, ଆଉ ତାଙ୍କ ଏତେ ନେସେସିଟି ବର୍ତ୍ତମାନ ଅଛି, ତାଙ୍କର ପଇସା ପତ୍ର ଆବଶ୍ୟକ, ପ୍ରତ୍ୟେକ ଲୋକ ଏତେ ବ୍ୟସ୍ତ ଅଛି, କେଉଁ ହୋଟେଲ ବେହେରା ବାଜପେୟୀ ମରିଗଲେଣି, କିଏ ବଡ଼ ବଡ଼ ନେତାମାନେ ମରିଗଲେଣି, କେଡ଼ ବଡ଼ ବଡ଼ ଲୋକମାନେ ମରିଗଲେଣି, ଆଜି ଲୋକ କିଏ ଚିନ୍ତା ବି କରୁନି, କେଉଁଠି ଡିସ୍କସନ୍ ଏ ଜିନିଷ ନାହିଁ। କାହିଁକି ସମସ୍ତେ ବିଜି, ଆମକୁ ଭକ୍ତ ଉପରେ ସମୟ କେଉଁଠୁ ଆସିଲା? ଭକ୍ତ ପର ଜିନିଷ ଘଣ୍ଟା ଘଣ୍ଟା ଆଲୋଚନା କରିବା, ପ୍ରଜଳପ କରିବା, କଥାବାର୍ତ୍ତା କରିବା, ଏସବୁ ସମୟ କାହିଁ ଆମର? ଆମର କେବଳ ସ୍ପିରିଚୁଆଲ ଗୁରୁ ସେବ୍ୟ ଆଉ ସେବକ ସମ୍ପର୍କ, ଗୁରୁ କୃଷ୍ଣଙ୍କ ସେବା ସମ୍ପର୍କ, ଅଲଗା କିଛି କଥା ଅଲଗା କିଛି କାର୍ଯ୍ୟ କରିବାକୁ ଆମକୁ ସମୟ ନାହିଁ। ଅନ୍ୟ ବିଷୟରେ ଆଲୋଚନା କରିବା, ସମାଲୋଚନା କରିବା, ଏସବୁ ଜିନିଷ ନିଜର ହୃଦୟର ଦୁର୍ବଳତା। ଏଥିରେ କ'ଣ ହବ, ଆମର ଯେଉଁ ସେବାଟା, ଆମର ଯେଉଁ କର୍ତ୍ତବ୍ୟଟା, ଆମେ ନିଶ୍ଚିତ ଭୁଲ କରିବା। ସେଥିପାଇଁ ସମାଲୋଚକ ଯେଉଁମାନେ ସବୁବେଳେ ଅନ୍ୟର ଦୋଷ ଦେଖନ୍ତି, ଦର୍ଶନ କରନ୍ତି, ସେମାନେ କେବେ ନିଜ କର୍ତ୍ତବ୍ୟକୁ ସମ୍ପାଦନ ଠିକ୍ସେ କରିପାରନ୍ତି ନାହିଁ, କାରଣ ତାଙ୍କର ସବୁବେଳେ ମାଇଣ୍ଡଟି ଡାଇଭର୍ଟ ହେଇକି ରହିଲା। ଆଉ ଈଶ୍ୱର ବି ଭଗବାନ କୃଷ୍ଣ ବି ଏଥିରେ ଖୁସି ହେବେ। ଆମେ ଏଇ କଥାରେ ଶୁଣୁଥିଲେ, ଗୋଟିଏ ପକ୍ଷରେ ଇନ୍ଦ୍ରଙ୍କର ଯାହା ବିଶ୍ୱନାଥ ଜଗ ଠାକୁର କହୁଛନ୍ତି, ଗର୍ବ ପର୍ବତକୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି ଗୋବର୍ଦ୍ଧନ ପର୍ବତକୁ ଧାରଣ କରିକି, ଅନ୍ୟ ପକ୍ଷରେ ଗୋଟେ ଦେଖାଯିବ ଇନ୍ଦ୍ରଙ୍କ ପ୍ରତି ଭଗବାନଙ୍କର ବହୁତ ବଡ଼ କରୁଣା ରହିଛି। ପ୍ରଭୁ ଚାହିଁଥିଲେ ତାଙ୍କର ଗର୍ବକୁ ଅଲଗା କୌଣସି ଉପାୟରେ ବି ଭାଙ୍ଗି ଦେଇପାରିଥାନ୍ତି, କିନ୍ତୁ ତାଙ୍କୁ ବ୍ରଜକୁ ଆଣିବା, ବ୍ରଜରେ ସେ ଆସିବେ, ନିଜର ଶକ୍ତି ପ୍ରୟୋଗ କରିବେ, ଭଗବାନଙ୍କୁ ପ୍ରାର୍ଥନା କରିବେ, ଏ ଯେଉଁ ସୁଯୋଗଟା ଭଗବାନ ଦେଲେ, ଯାହାଦ୍ୱାରା ତାଙ୍କର ନିଜର ଅନର୍ଥକୁ ସେ ଜାଣିପାରିବେ। ଭଗବାନ କୃପା ନ କଲେ ଆମେ ଆମେ ନିଜ ସ୍ଥିତି ସମସ୍ତ ବଦ୍ଧ ଜୀବର ଗୋଟେ ସବୁଠୁ ବଡ଼ ଦୋଷ ହେଲା, ବଦ୍ଧତା ହେଲା, ସେ ସବୁବେଳେ ନିଜକୁ ପରଫେକ୍ଟ ଭାବେ ମୌଜ ଠିକ ଲୋକ, ଏଇଥିପାଇଁ ସେ ବଦ୍ଧ, ଏଇଥିପାଇଁ ଆମେ ଏ ସଂସାରକୁ ଆସିଛେ। ସଂସାରକୁ କାହିଁକି ଠିକ ଆସିଛେ, ମୌଜ ଠିକ ଲୋକ, ମୌଜ ପରଫେକ୍ଟ। ଆଉ ଭଗବାନ ବୋ କେତେବେଳେ ଫେରିବା, ଯେତେବେଳେ ସମ୍ପୂର୍ଣ୍ଣ ଆମେ ସ୍ୱୀକାର କରିବା ମୌଜ ସଂସାରର ସବୁଠୁ ଇନପରଫେକ୍ଟ ଲୋକ। ଏଇଟା ତ ତୃଣଦେବୀ ଭାବ, ଆଉ ତୃଣଦେବୀ ଶୁଣିଛେ ମାନେ କ'ଣ, ଖାଲି ଶ୍ଳୋକ ଗାଇବା ନା କ'ଣ, ନା କାହାକୁ ଦେଖିକି ପ୍ରଣାମ କରିଦେବା, କାହାକୁ ଆଗରେ କିଛି କହିବାନି, ଏଇଟା କ'ଣ ତୃଣଦେବୀ ଭାବ ନା କ'ଣ? ତୃଣଦେବୀ ଭାବ ହେଉଛି ଏଇଆ, ଅନ୍ତର ଭିତରେ ଜଣେ ସବୁବେଳେ ଭାବେ ମୁଁ ହେଉଛି ସବୁଠୁ ପତିତ, ମୁଁ ସବୁଠୁ ନିଚ। ତାର ଜଡ଼ାଭିମାନ ବା ଯେଉଁ ମୁଁ ହେଉଛି ଅତ୍ୟନ୍ତ ଦକ୍ଷ, ମୁଁ ହେଉଛି ସଠିକ ବ୍ୟକ୍ତି, ମୁଁ ନୀତିବାନ, ଏ ଅଭିମାନଟା ତାର ହୃଦୟ ଭିତରେ ରହିବନି। ଏଇଟା ବଦ୍ଧତାର ଗୁଣ, ମୁକ୍ତତାର ଗୁଣ ନୁହେଁ। ଯେଉଁମାନେ ମୁକ୍ତ ବ୍ୟକ୍ତି ସେମାନଙ୍କ ଅନ୍ତରେ ଭାବନା ଆସିବନି, ତାର ତ ଈଶ୍ୱରଙ୍କର କୃପା ନାହିଁ। ଈଶ୍ୱର ଯାହା କୃପା କରିବେ ସେ ତା ଅନର୍ଥ ଗୁଡ଼ିକ ଜାଣିପାରିବ, ଆଉ ତାକୁ ଯେକୌଣସି ହିସାବରେ ବ୍ୟବସ୍ଥା କରିବେ ଭଗବାନ। ତାର ସେଦି ସରଳ, ସେଦି ଅମାୟିକ, ଭଗବାନ କୃପା କରିକି ହିଁ ଯେଉଁ ବାଟ ହେଲେ ତାର ଅନର୍ଥକୁ ଦୂର କରିବେ। ଭଗବାନ ସମସ୍ତଙ୍କ ପାଇଁ ବ୍ୟସ୍ତ ନୁହନ୍ତି, ତୁମେ ସେ ଚିନ୍ତା କରନି, ଭଗବାନ ସମସ୍ତଙ୍କ ପାଇଁ ବ୍ୟସ୍ତ ନୁହନ୍ତି, ଭଗବାନ କେବଳ ସେମାନଙ୍କ ପାଇଁ ବ୍ୟସ୍ତ ଯେଉଁମାନେ ସରଳ। ଯେମିତି ବାପା ମା, ସେମାନେ ବହୁତ କ୍ୱାଲିଫାଏଡ୍ ପିଲା, ଏମିତି କିଏ ବହୁତ ଯୋଗ୍ୟ କିଏ ଅଯୋଗ୍ୟ ଚିନ୍ତା କରନ୍ତି, ବାପା ମା କେବଳ ଗୋଟେ ଜିନିଷ ଦେଖନ୍ତି, ମୋର କେଉଁ ପୁଅଟା ସରଳ, ତାର ଯେତେ ଦୋଷ ଥାଉ ବାପା ତାକୁ ସବୁବେଳେ ସପୋର୍ଟ କରିବେ। ପୂର୍ବରୁ ବି ତମ ତମ ସବୁ ଏମିତି ଥିଲେ, ସେମାନେ କେବଳ ଯେଉଁମାନେ ସରଳ ପିଲା ଛୁଆ ତାଙ୍କୁ ସବୁବେଳେ ଚିନ୍ତା କରିବେ। ତା ବଡ଼ ଭାଇ କିଛି କହିଲେ, ବାପା କହିଲେ, ନା ନା ସରଳ ଛୁଆ, ସେ ତା କାହିଁକି ତା ଉପରେ ଏମିତି ହେଉଛ, କ'ଣ କରୁଛ, ସବୁବେଳେ ସପୋର୍ଟ କର, ତା ଦୋଷକୁ କେବେ ଦେଖିବେନି ବାପା। ଭଗବାନ ସେଭଳି, ଭଗବାନ ଭଗବାନଙ୍କ ଦୃଷ୍ଟିରେ ସବୁଠୁ ବଡ଼ ଯୋଗ୍ୟତା ଏଇଟା, ପ୍ରଭୁଙ୍କ ଦୃଷ୍ଟିରେ ସବୁଠୁ ବଡ଼ ଯୋଗ୍ୟତା ହେଉଛି ଗୋଟେ ସରଳତା, ଭଗବାନଙ୍କ ଉପରେ କେତେ ସରଳ ବା ଭଗବାନଙ୍କ ଉପରେ କେତେ ବିଶ୍ୱାସ, ଏଇଟା ବଡ଼ ଯୋଗ୍ୟତା। ଆମେ କେତେ ସରଳ, କେତେ ସବୁ ଜିନିଷକୁ ସରଳରେ ଗ୍ରହଣ କରୁଛେ, ସାଧୁଗୁରୁଙ୍କର ଜିନିଷକୁ ଆମେ ହୃଦୟରେ ଧାରଣ କରୁଛେ, ଏଇଟା ଭଗବାନ ଦେଖ, କେତେ ପ୍ରଭୁଙ୍କର ନାମକୁ, ପ୍ରଭୁଙ୍କର ସେବାକୁ ଆମେ ବିଶ୍ୱାସ କରୁଛେ। ଆଉ ଜୀବନରେ ଆଉ କ'ଣ, ଜୀବନରେ କେତେଟା ପଏଣ୍ଟକୁ ମିସ୍ କରିଦେଲେ ସ୍ପିରିଚୁଆଲ ଲାଇଫ୍ଟା ପୁରା ତୁମର, ଯେମିତି କ'ଣ ସେଇଟା ଦେଖିଛ ନା, ଏ ଯେଉଁ ଛୁଆମାନେ ସବୁ କରନ୍ତି, ଛୋଟବେଳେ ଆମେ ସବୁ କରୁଥିଲୁ, ମୁଁ ଏସବୁ ଭୁଲିଗଲେଣି, ସବୁ କାଗଜରେ ଜିଲାଇ ଭଳିଆ ଶିକା ଭଳିଆ ସବୁ କରନ୍ତିନି, ଏମିତି ଶିକା ଭଳିଆ ହଁ ଦେଖିଛ ସବୁ ଛୁଆଟି ବେଳେ ଏମିତି ଟେକିଦେବ ତୁମେ ଝୁଲିଥିବ, ସେ କେମିତି ତାକୁ ରଖିଦେବ, ରଖିଦେବ ଗୋଟେ ଜାଗାରେ, ସେ ତା ଗୋଟେ ଜିଲ୍ଲା ସେ କେମିତି କଟା ହେଇଛି, କେମିତି ସେ କନେକ୍ଟ ହେଇକି ରହିଛି ଜିଲାଇ ଭଳିଆ, ତ ଟେକିଦେବ ଟିକେ ହେଉଥିବ, ଟିଣୁଥିବ ବସି ହେଉଥିବ, ସେ ଗଲା, ସେ ଏମିତି କଟା ହେଇଛି, ଛନ୍ଦା ଛନ୍ଦି ହେଇକି ତୁମେ ଆଉ ବାପା ସବୁ ସବୁ ଜିନିଷ ସବୁ ଜିନିଷ ଲାଗି ଲାଗିକି ରହିଥିବ, ସେ ଯେଭଳିଆ ଗୋଟେ ଲାଇଫ୍ଟା ସେଭଳିଆ ଯିବ, କେତେଟା ପଏଣ୍ଟ କେମିତି ମିସ୍ କରିଦେବା, ସେ ସବୁ କନେକ୍ଟ ହେଇଯିବ, ସବୁ ଅନ୍ତକୁ ଅନର୍ଥ ଲାଗିଯିବ, ସବୁ ପ୍ରକାର ଜିନିଷ ଲାଗିଯିବ, ତୁମ ବାଟ ବାଡ଼ ବଣା, ସେ ଯେମିତି ଦେଖୁଛ ନା ଜିନିଷଟା ସୁନ୍ଦର ଦେଖାହଉଛି, କିନ୍ତୁ ସବୁ କନେକ୍ଟ ହେଇକି ରହିଛି, ସବୁ କନେକ୍ଟ ହେଇକି ରହିଛି, କର୍ମଫଳଟା ଏଇଭଳିଆ ଏତେ ଜଟିଳ ଦେଖାଉ ତ ବହୁତ ଭଲ ଲାଇଫଟା ଭଲ ଭଲ ସବୁ, କିନ୍ତୁ ସବୁ ସବ କନେକ୍ଟ ହେଇକି ରହିଥିବ, ଡିଜାଇନଟା ବହୁତ ସୁନ୍ଦର, ମଣିଷ ଡିଜାଇନ ମଣିଷର କଥା ଭାଷା କାମ ଭାରି ସୁନ୍ଦର, ଡିଜାଇନଟା ବହୁତ ବଢ଼ିଆ, ସବୁ କନେକ୍ଟ ହେଇକି ରହିଛି, କର୍ମଫଳ ଭଳିଆ ସବୁ କନେକ୍ଟ ହେଇକି ରହିଛି, ଆଉ କେତେଟା ପଏଣ୍ଟକୁ ଆମେ ଜୀବନ ଯଦି ମିସ୍ କରିଦେବା ନା ବଡ଼ ଅସୁବିଧା, ବଡ଼ ଅସୁବିଧା ହେଇଯିବ, ତା ଭିତରେ ଏସବୁ ପଏଣ୍ଟ ଗୁଡ଼ିକ ଭାରି ଇମ୍ପୋର୍ଟାଣ୍ଟ। ଭଗବାନ ପ୍ରଭୁ ଗୁରୁକୃଷ୍ଣଙ୍କ ଦ୍ୱାରା ଆମେ ସ୍ୱୀକୃତ ହେଇଛେ ବୋଲି ଏ ହେଉଛି ପ୍ରମାଣ, ଆମର ଛୋଟ ଛୋଟ ଅନର୍ଥ ଆମକୁ ଜ୍ଞାତ ହେଇଯିବ, ଆଉ ତା ପାଇଁ ଆମେ ବ୍ୟତିବ୍ୟସ୍ତ ହେବା, ମୋର ଦୋଷଟା କେମିତି ମୁଁ ସୁଧାରିବି, ମୁଁ କେମିତି ଭଗବାନଙ୍କୁ ପ୍ରାର୍ଥନା କରିବି, କ୍ୟାଲସ ମେଣ୍ଟାଲିଟି ରଖିଲେ ହବନି। ଭକ୍ତି ଯୁଗରେ ଯେଉଁମାନେ ଅତ୍ୟନ୍ତ ହେଉଛି, ଆପଣ କହିବେ ଗୋଟେ ପୁରା ଢିଲା ମୁଣ୍ଡ, ବାରମ୍ବାର କୌଣସି ଜିନିଷ ଗୋଟେ ଗମ୍ଭୀର ଜିନିଷ ରହିବା ଦରକାର ନା, ବାରମ୍ବାର କୌଣସି ଜିନିଷ ବାରମ୍ବାର କୁହାଯିବନି, ତାପରେ ତାର ଗୁରୁତ୍ୱ ନାହିଁ, ସେ ବ୍ୟକ୍ତିର ଗୁରୁତ୍ୱତା ନାହିଁ, ସେ ବ୍ୟକ୍ତିର ଗୋଟେ ଗୁରୁତ୍ୱ ତାର କୌଣସି ଗୁରୁତ୍ୱତା ନାହିଁ, ତା ସେ ଆକ୍ସେପ୍ଟ କରିପାରୁନି ସେ ଜିନିଷଟା, ଏଇଟା ଗୋଟେ ଗମ୍ଭୀର ଜୀବନ ନା। ତେଣୁ ଭଗବାନ କୃଷ୍ଣ ଗୁରୁକୃଷ୍ଣଙ୍କ ଦ୍ୱାରା ଯେଉଁମାନେ ସ୍ୱୀକୃତ ହୁଅନ୍ତି ବା ସେମାନଙ୍କ ତାଙ୍କ ଦ୍ୱାରା ଆମେ ସ୍ୱୀକୃତ ପ୍ରାପ୍ତ ହେଇଛେ, ସେ ଆମକୁ ଗ୍ରହଣ କରିଛନ୍ତି, ତାଠୁ ସବୁ ବଡ଼ ସବୁଠୁ ବଡ଼ ଜିନିଷ ହେଲା ଏ ତାଙ୍କ ଆମର ଛୋଟ ଛୋଟ ଅନର୍ଥ ଗୁଡ଼ିକ ଆମକୁ ଜ୍ଞାତ ହେବ। କହିଲା ପରେ ସେ ତ ବହୁତ ଷ୍ଟେଜ୍ ରହି, କେତେଟା ଷ୍ଟେଜ୍ ରହି, ଜଣକୁ ଦେଖେଇ ଦେଲେ ସେ ଦେଖିବ ତ ଦୋଷଟା, ତୁମର ଏଇଟା ହେଉଛି ଦୋଷ, ସେ ବି ଗୋଟେ କ୍ଲାସ୍ର, ସେ ଗୋଟେ ଭଲ କ୍ଲାସ୍, ତାକୁ ଦେଖେଇଦେଲେ ସେ ଦେଖିଦେଉଛି ହଁ ଏଇଟା ହେଉଛି ମୋର ଆଜ୍ଞା ଦୋଷ, ସେ ମାନି ନେଉଛି, ଇଏ ଗୋଟେ କ୍ଲାସ୍, ଇଏ ଏଇ ଲୋକମାନଙ୍କର ଆଶା ଅଛି, ଏମାନେ ଭବିଷ୍ୟତରେ ନିଜକୁ ସୁଧାରି ପାରିବେ, ଆଉ ଜଣଙ୍କର ଦୋଷ ଅଛି ତାକୁ ଦେଖେଇଦେଲେ ସେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ, ସେଟା ଗ୍ରହଣ ସେ ଦୋଷ ବୋଲି ଗ୍ରହଣ କରିପାରୁନି, କାହିଁ ଗ୍ରହଣ କରିପାରୁନି, ସେଟା ଦୋଷ ସମାଜ କହିଦେଉଛି ଲୋକ କହିଦେଉଛନ୍ତି, ସେ କାହିଁ ଗ୍ରହଣ କରିପାରୁନି, କାହିଁ ଗ୍ରହଣ କରିପାରୁନି, ତାର ବଦ୍ଧତା ଏତେ ରହିଛି, ଏତେ ଅହଙ୍କାର ରହିଛି, ଏତେ ବଦ୍ଧତା ତାର ରହିଛି, କେବେ ଗ୍ରହଣ କରିପାରେ ମୋର ଏଇଟା ଦୋଷ ବୋଲି, ଇଏ ଗୋଟେ କାଟାଗୋରୀରେ ଫାଷ୍ଟ କାଟାଗୋରୀ ଲୋକ କ'ଣ ଦେଖେଇଦେଲା ମାନେ ସେ କ'ଣ ହବ, ସେ ସେ ସାଙ୍ଗେ ସାଙ୍ଗେ ଗ୍ରହଣ କରିନ ହଁ ଏଇଟା ମୋର ଭୁଲ, ସେଥିପାଇଁ ସେ ଅନୁତାପ କରିବ। ଦ୍ୱିତୀୟ କ୍ଲାସ୍ର ଲୋକ କ'ଣ ତାକୁ ଦେଖେଇଲେ ସେ କେବେ ଗ୍ରହଣ କରିବନି, ସେ ଗ୍ରହଣ କରିବନି ନା ଏଇଟା ମୋତେ ଠିକ୍ ଲାଗୁନି, ଇଏ ଗୋଟେ କ୍ଲାସ୍ର ଲୋକ। ଆଉ ଗୋଟେ କ୍ଲାସ୍ର ଲୋକ ଅଛନ୍ତି କ'ଣ, ଆଉ ଗୋଟେ ଶ୍ରେଣୀର ଲୋକ ଅଛନ୍ତି, ସେମାନେ କ'ଣ କେବଳ ପରିସ୍ଥିତିରେ ସେଇଟା ଗ୍ରହଣ କରନ୍ତି, ହଁ ମୋର ଏଇଟା ଭୁଲ ହେଇଗଲା, ଆଉ ଲୋକମାନେ ଜଣେ ଜଣେ ଆଡମିଟ୍ କରନ୍ତି ହଁ ଏଇଟା ମୋର ଭୁଲ ହେଇଗଲା, କାରଣ ସେ ଗୋଟେ ପରିସ୍ଥିତିରେ ଏଇଟା ଗ୍ରହଣ କରୁଛନ୍ତି, କିନ୍ତୁ ତାଙ୍କ ଅନ୍ତରରେ ଗ୍ରହଣ କରିବା ପାଇଁ ସେ ଦେଖୁଛନ୍ତି, ଯଦି ଗ୍ରହଣ ନ କରି ମୋର ଅସୁବିଧା ହେଇଯିବ, ମୋ ପାଇଁ କିଛି ରିଆକ୍ସନ୍ ଆସିବ, ଚୋରଟା ପୋଲିସ ଆଗରେ ଯେଉଁ ଯେଉଁ ଜିନିଷଟା କହୁଛି ସେଟା କ'ଣ, ପୋଲିସ ଆଗରେ ଯେଉଁ ସତ୍ୟଟା ମାନୁଛି ଚୋରର କ'ଣ ସେଟା, ତା ସଂସ୍କାର ତାର ଅନୁତାପରେ କହୁଛି, ପରିସ୍ଥିତିରେ କହୁଛି, ନ କହିବି ତା ନା ଢୁକେଇ ଦେବ ମୋତେ ସାର, କୋଲିକ ସେ କହିଦେଉଛି ସାର ଏଇଟା ଏମିତି ହେଉଛି, ସେଟା ତାର ସଂସ୍କାର ଆଣିନି ବା ତାର ଅନୁତାପରେ ସେ ଏଇଟା କହୁନି, କେହି ଏମିତି ପୋଲିସ ମାଡ଼ ଖାଇକି ଚୋର ଛାଡ଼ିଦେଇନି ଚୋର ବୃତ୍ତି, କେହି କୋର୍ଟକୁ ଟଣା ହେଇକି ଯାଇକି ତା ନାଁ ହଜାର ଦୋଷ ଦେଖେଇଦେଲେ ବି ସେ କେବେ ଛାଡ଼ିପାରିବେନି, ବଦ୍ଧତା ବଦ୍ଧ ଜୀବନ ନା, ହଜାର ଦୋଷ ଦେଖିଲେ ମାନିବେନି, ସେଥିପାଇଁ ସେ ବଦ୍ଧ, ସେଥିପାଇଁ କେତେଟା କାଟାଗୋରୀ ଲୋକ ରହିଲେ, ଏମାନଙ୍କର ଟିକେ ଏମାନଙ୍କର ହୋପ୍ଫୁଲ୍ କେସ୍, ଏମାନଙ୍କର ଟିକେ ଆଶା ଅଛି, ଯେଉଁମାନେ ଗ୍ରହଣ କରୁନଉଛନ୍ତି ହୃଦୟରେ, ପାରୁନାହାନ୍ତି ଦୋଷ ପୁଣି ବାହାରି ପଡ଼ୁଛି, କିନ୍ତୁ ଗ୍ରହଣ କରୁନାହାନ୍ତି ମୋର ଏଇଟା ଭୁଲ ରହୁଛି ମୁଁ କ'ଣ କରିବି, ପୁଣି କିନ୍ତୁ ଅନର୍ଥ ଅବସ୍ଥାରୁ ପୁଣି ବାହାରି ପଡ଼ୁଛି, କିନ୍ତୁ ଏମାନଙ୍କର ଭରସା ଅଛି ଭଗବାନ ଏମାନଙ୍କୁ ଗ୍ରହଣ କରନ୍ତି, ଏମାନଙ୍କର ହୋପ୍ଫୁଲ୍ କେସ୍, ସେମାନେ ଜାଣୁଛନ୍ତି ମୋର ଏଇଟା ଦୋଷ ରହୁଛି କିନ୍ତୁ ପାରୁନାହାନ୍ତି କରିପାରୁନାହାନ୍ତି, ସେଥିପାଇଁ ପ୍ରାର୍ଥନା ବି କରୁଛନ୍ତି, କଣ୍ଟିନ୍ୟୁ କରୁଛନ୍ତି ସାଧନ କଣ୍ଟିନ୍ୟୁ କରୁଛନ୍ତି, ପ୍ରାର୍ଥନା ବି କରୁଛନ୍ତି, ପ୍ରଭୁ ମୋର ଦୋଷ ଦୁର୍ବଳତା ରହୁଛି କ'ଣ କରିବି, ଆପଣ ଯଦି ସାହାଯ୍ୟ ନ କରିବେ ମୁଁ କ'ଣ କରିପାରିବି, ଏମାନଙ୍କର ହୋପ୍ଫୁଲ୍ କେସ୍ ସେମାନେ ଗ୍ରହଣ କରୁନଛନ୍ତି। ଆଉ ଜଣେ ଶ୍ରେଣୀର ଲୋକ ଅଛନ୍ତି, ସେ ଟୋଟାଲ କ'ଣ ରିଜେକ୍ଟ କରିଦେଉଛନ୍ତି, ନାଇଁ 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 ମୋର କି ଦୋଷ ନାହିଁ, ସେ ତ ଏମିତି କରିଥିଲା ଆଉ ସେ ଭକ୍ତ ଏମିତି କରୁଛି ଆଉ ସେ ତ ଏମିତି କରୁଛି ଆଉ ସେ ମହାରାଜ ଏମିତି କରିଥିଲା ଆଉ ସେ ତ ଏମିତି କରିଥିଲା ଆଉ, ସେ କେବଳ ଏକ୍ଜାମ୍ପଲ୍ ଦେବ, ସେ କେବଳ ଅନ୍ୟର ଉଦାହରଣ ଦେଇକି ନିଜର ମତଟାକୁ ସ୍ଥାପନ, ସେ ଭୁଲଟାକୁ ସ୍ୱୀକାର କରୁନି, ସେ ତାଙ୍କର ହେଇପାରିବେନି। ଥାର୍ଡ କ୍ଲାସ୍ର କାଟାଗୋରୀ ଲୋକ କେଉଁ ଯେଉଁମାନେ ରହିଲେ, ଆଉ ଗୋଟେ ସେମାନେ ଯେଉଁ ବିଭାଗର ଯେଉଁ ଲୋକ ରହିଲେ, ସେମାନେ କେବଳ ପରିସ୍ଥିତି ହିସାବରେ ଗ୍ରହଣ କରନ୍ତି, ଦେ ଆର୍ କନିଂ ଫେଲୋସ୍, ଏଇ ଲୋକମାନଙ୍କର ଡେଞ୍ଜର, ଭାରି ଡେଞ୍ଜର ଏମାନଙ୍କ ସ୍ଥିତି। ଯିଏ ଡାଇରେକ୍ଟ ଗ୍ରହଣ କରୁନାହାନ୍ତି ସେମାନେ କ'ଣ, ସେମାନେ ଗୋଟେ ଟାଇପ୍ର ତାଙ୍କର ସେ ଗ୍ରହଣ କରିଥାନ୍ତି ମୁଁ ଧର୍ମ ହବ ଯେ ମୋ ସେ ଏଇଟା କରିବି ଏଇଟା କରିବି ନାହିଁ ମୋର ଦୋଷ କିଛି ନାହିଁ। ସେ ତ ଗୋଟେ କାଟାଗୋରି ଚାଲିଗଲେ, ସେ କେବେ ବି ଜୀବନରେ କାରଣ ସେମାନେ ଅନେଷ୍ଟ, ତାଙ୍କର ଯେଉଁ ଫଲ୍ସି ଗୋଟା ବାହାରକୁ ଏକ୍ସପୋଜ୍ ହେଇଯାଉଛି। ସେ ଯେଉଁଦିନ ଠୋକର ଖାଇବେ ଭଗବାନ ଠୋକର ଦେଇ ବଦଳା ଦେବେ। ସେ ଗ୍ରହଣ କରୁନାହାନ୍ତି ନା, ଗ୍ରହଣ କରୁନାହାନ୍ତି ଭଗବାନ କହିବେ ଆରେ ଇଏ ଗ୍ରହଣ କରୁନି, ତାକୁ ଯେଉଁବାଟେ ଦଣ୍ଡ ଦେଇକି ସାଇଜ୍ କରିଦେବେ। ସେ ଗୋଟେ କାଟାଗୋରିର ଲୋକ ରହିଲେ। ଏଇ ଯେଉଁ କାଟାଗୋରିର ଲୋକ କେଉଁମାନେ, ଯେଉଁମାନେ କେବଳ ପରିସ୍ଥିତି ହିସାବରେ ଗ୍ରହଣ କରୁଛନ୍ତି, ଏମାନେ କନିଂ, ଦିନକୁ ଦିନ ଦିନକୁ ଦିନ ଚାଲାକ ହେଇଯିବେ। ଚୋରଟା ଦେଖିଛି ଏଇଟା କରିବା ପରେ ମୋତେ ପୋଲିସ ଆଗରେ ସରେଣ୍ଡର ହିଁ କହିଦେଉଛି। ଚୋର ଧନ ହେଲା ପରେ ସେ ପଚାରିବ ଏଇ ପୋଲିସ ଧନ ହେଲା ପରେ କିଏ ରେ, ତୁ ଏକୁଟିଆ ଯାଇଥିଲୁ ନା ସାଙ୍ଗରେ କିଏ ଯାଇଥିଲା, ସେ କ'ଣ କହିବ ଆଗେ, ଆଜ୍ଞା ସାଙ୍ଗରେ କେହି ନଥିଲେ, ସେ କେବେ ତା ସାଙ୍ଗରେ ନା କହିବନି। ଆଚ୍ଛା କେହି ନଥିଲେ, ତୁ ଏକାକି କେମିତି ଏତେବେଳେ ଟିଭିଟାକୁ ଟେକିକି ଆଣିଲୁ, ତା ଗେଟ୍ ତାଲା ପଡ଼ିଥିଲା ତୁ ଟେକିକି କେମିତି ଆଣିଲୁ, ସେ ଟିଭି ଫାଟିନି କିଛି ହେଇନି ତୁ କେମିତି ତାଲା ପାରିକି ହେଇଗଲୁ। ସେ ପୋଲିସ ଜାଣିଛି ତାର ସବୁ, ସେ ତଳେ କ୍ରସ୍ କ୍ୱେଶ୍ଚନ୍ ପଚାରିବ, ଇଏ ସେଠୁ ଧରା ପଡ଼ିଯିବ ଘାବରି ପଡ଼ିବ କଥା ପାଟରୁ, ସେ ତ ପୁରା କ୍ୟାମେରା ଲଗେଇଥିବେ ପୁରା ପୁରା ଏମିତି ତାଙ୍କର ଆଖି ଗୁଡ଼ା କ୍ୟାମେରା, କାହାର ପୋଲିସ ଗୁଡ଼ାଙ୍କର ଯେଉଁ ଇନଭେଷ୍ଟିଗେସନ୍ ଟିମ୍, ଆଖି ହେଉଛି କ୍ୟାମେରା, ସେ ଆଖିରୁ ଜାଣିଦେବେ। ଚୋରକୁ ଚିହ୍ନା ଯିବ କେଉଁଥିରୁ, ଦୋଷୀକି ଚିହ୍ନା ଯିବ ଆଖିରୁ, ସେ ଆଖିରୁ ଜାଣିଦେବେ ଏଟା କୁନ୍ ହେଉଛି ଏଟା ଚୋରଟା। ଏ ଟିକେଟ୍ ଯେଉଁ କରୁନି ଟ୍ରେନ୍ର ଧରିଦେବେନି ଟିଟିଆଇ, ତାଙ୍କୁ ଟ୍ରେନିଂ ଦିଆହେଇଛି କାହାର ଟିକେଟ୍ ଅଛି କାହାର ଟିକେଟ୍ ନାହିଁ, ଧରିଦେବେ ଯିଏ କୁନ୍ କୁନ୍ ହେଉଛି ଟିଟିଆଇ ତାକୁ ହିଁ ଧରିବ। ଏ ଟିକେଟ୍ ଦେଖେଇଲ ସେ ପଶୁ ପଶୁ ଡବର ଜାଣିଦେବ କି ଟିକେଟ୍ କରୁଛି ଟିକେଟ୍ କରୁନି। ଚୋରକୁ କ'ଣ ପ୍ରଥମେ ଧରିଦେବ, ତୋ ସାଙ୍ଗ କିଏ କହ, ସେ କହିବ ଆଜ୍ଞା କେହି ନା, ତା କ୍ରସ୍ କ୍ୱେଶ୍ଚନ୍ ପଚାରି ଧରିଦେଲା, ଧରିଦେଲା କ'ଣ କହିବ, ଗୋଟେ ଜଣଙ୍କ ନାଁ କହିବ, କିଏ ଥିଲା ତୋ ସାଙ୍ଗରେ, ନାଇଁ ଜଣେ ଥିଲା, ଏଠି ଜଣେ ଥିଲା ଯେ କିନ୍ତୁ ସେ ତାଲା ଗୁଡ଼ାକ ଭାଙ୍ଗିଛ, ସେ କବାଟ ଖୋଲିଛ, ତା ଟିଭିଟା ଧରିକି ଆସିଛ, ତ ଜଣେ ହେଲେ ସେ ଟିଭିଟା ଧରିକି ତୁ କୋଉ ଗାଡ଼ି ନେଇଯାଇଥିଲ, କୋଉ ଗାଡ଼ିଟା ନେଇଯାଇଥିଲ, ଡ୍ରାଇଭର ଗୋଟେ ଥିବ ନିଶ୍ଚିତ, ଟିଭି ଧରିକି ଆସିଛ, ସେ ଯୋଉ ବାଟ ହେଲେ ପକେଇ ପକେଇ ଗୋଟିଏ 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 ବାରୁ ବାରୁ ସିଏ କିନ୍ତୁ ସବୁ ଖୋଲିନି, କିଏ ଚୋର କେବେ ଖୋଲିନଥିବ, ପୁରା କମ୍ପ୍ଲିଟ କୋର୍ସ କେବେ ସିଏ କରିବେନି। ସିଏ ଦେଖିଥିଲା ଆଉ ପୋଲିସ କ୍ୱେଶ୍ଚେନ୍ ପଚାରୁନି, ସିଏ ସାଟିସ୍ଫାଏ ହେଇଗଲା। ଚୋର କ'ଣ ସମସ୍ତ ତା ଗ୍ରୁପ ନାଁ କହିଦେବ, କେବେ କହିବେନି, ସେ ଚାହିଁବ ସେଭ୍ କରିବା ପାଇଁ, ସେ କେସ ଚାହିଁବ ସେଭ୍ କରିବା ପାଇଁ, ତେଣୁ ସେ ପରିସ୍ଥିତିରେ ଦାସ ଗୋଟେ ହେଇକି ସେ ଚାଲାକି କାମ କରୁଛି, ତା ବୃତ୍ତିଟା ସବୁବେଳେ ତା ହୃଦୟ ଭିତରେ ରହୁଛି, ତା ବୃତ୍ତିଟା ସବୁବେଳେ ତା ହୃଦୟ ଭିତରେ ରହୁଛି। ସେ ଆଡ଼ଜଷ୍ଟମେଣ୍ଟ ଶିଖିଗଲା, ସେ ଗୋଟେ ଲାଇଫର ଆଡ଼ଜଷ୍ଟମେଣ୍ଟଟା ଶିଖିଗଲା। ଏତିକି ପୋଲିସ କେମିତି କହିବା ପଡ଼ିବ, ଏମିତି ଗୋଟେ କନିଂ, ସେଭଳିଆ କିଛି ଲୋକ ଅଛନ୍ତି ବା କିଛି ଭକ୍ତ ହୁଅନ୍ତୁ ସାଧକ ହୁଅନ୍ତୁ ଲୋକ ହୁଅନ୍ତୁ ଅଛନ୍ତି, ଯେଉଁମାନେ କେବଳ ପରିସ୍ଥିତିର କଥା ହିସାବରେ ସେମାନେ ତା ଦୋଷକୁ ମାନନ୍ତି, ପରିସ୍ଥିତିରେ ପଡ଼ିଛି ନା ମାନିବାକୁ ପଡ଼ିବ ନହେଲେ ଅସୁବିଧା ହେଇଯିବ, ଇଏ କହୁଛି ମାନିବାକୁ ପଡ଼ିବ ନହେଲେ ଅସୁବିଧା ହେଇଯିବ, କିନ୍ତୁ ତା ହୃଦୟ ସ୍ୱୀକାର କରୁନାହାନ୍ତି। ହୃଦୟ ଏମାନଙ୍କର କେବେ ଡେଭଲପମେଣ୍ଟ ହେଇପାରେ ନା, କାରଣ ଏମାନେ କପଟତା ଆଶ୍ରୟ କରିନେଲେ, ଏମାନେ ଗୋଟେ ଆଡ଼ଜଷ୍ଟମେଣ୍ଟ ଲାଇଫରେ ଶିଖିଗଲେ। ଓଡ଼ିଆରେ ଗୋଟେ ଗାଁ ଗାଁରେ ଏଇଟା ଅବଶ୍ୟ ଖରାପ ଇ ସେନ୍ସରେ ସେମାନେ କୁହନ୍ତି, ତାଙ୍କୁ କୁହନ୍ତି ଚରଣ ଚୁତିଆ, ଏ ଶବ୍ଦ ଶୁଣି ଶୁଣିଥିବ ଚରଣ ଚୁତିଆ ବୋଲି କୁହନ୍ତି, ଏଇଟା ଚରଣ ଚୁତିଆ ଲୋକଲା ମାନେ ଚରଣ ଧରିନିଏ ପୁଣି ଚୁଟି ଧରି ନବ, ଯେତେବେଳେ କାମ ପଡ଼ୁଛି ଚରଣ ଧରି ନବ, କାମ ସରିବ ତୁମ ଚୁଟି ଧରିବ, ଏଇଟା ଭାରି ଡେଞ୍ଜର। ଓଡ଼ିଆରେ ସବୁ ରାଗିଗଲେ ଲୋକ କୁହନ୍ତି ନା ଏଇ ଏଇଭଳିଆ ଟାଇପ୍ର ଲୋକଙ୍କୁ କୁହନ୍ତି, ଆରେ ଏଇ ଲୋକଟା ଏତେ ଭଲ ଥିଲା ଆସି କାମ ସରିଲା ଏବେ ଚୁଟିକି ଧରିଲାଣି, ଏଇ ଟାଇପ୍ର କାଟାଗୋରିଜ। ଏ ଗାଉଁଲି ଶବ୍ଦରେ ବହୁତ ଲୋକମାନଙ୍କୁ ଚିହ୍ନିବାର ଶାସ୍ତ୍ର ସହିତ ବହୁତ ମୂଲ୍ୟ ରହିଛି, ତାଙ୍କ ବଚନର ସହ ବହୁତ ମୂଲ୍ୟ ରହିଛି। ତେଣୁ ଜଣେ ରହିଲା ସେ ଗ୍ରହଣ କରୁନି ତା ଦୋଷକୁ, କିନ୍ତୁ ଗ୍ରହଣ କିଭଳି କରୁଛି, କେବଳ କେବଳ ଲୋକମତ ଗୁରୁ କହୁଛନ୍ତି ବୋଲି ଗ୍ରହଣ କରୁନି, ସେ ଅନ୍ତରରେ ଗ୍ରହଣ କରୁଛି, ଅନ୍ତରରେ ଗ୍ରହଣ କରୁଛି କିନ୍ତୁ ପାରୁନି, କାହିଁ ପାରୁନି, ତା ଦୁର୍ବଳତା ରହିଛି କିଛି, ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ସାଧୁ ସଂକଳ୍ପରେ ପ୍ରାର୍ଥନା କରୁଛି, ପ୍ରଭୁ ଆପଣ ଯଦି କୃପା ନ କରିବେ ମୋ ସ୍ୱଭାବ ବଦଳିବନି, ମୁଁ କେବେ ବି ଏ ଜନ୍ମରେ ଆପଣଙ୍କୁ ପାଇପାରିବିନି, ମୋର କେବେ ବି ଆପଣଙ୍କର ମୁଖ ଦର୍ଶନ ହେଇପାରିବନି, ସ୍ୱୀକାର ସେ ଅନ୍ତର ଭିତରେ କରୁନଛନ୍ତି। ଆମେ ଭୁଲ କରିଛେ କି ଠିକ କରିଛେ, ସମାଜ ଆଗରେ ମାନିଗଲେ, ଭଦ୍ରତା ହେଇଗଲେ, କ'ଣ କରିଦେଲେ, ୟାର ଏକ୍ସକ୍ୟୁଜ୍ ବା ଏଥିରେ ଏଇଟା ଗୋଟେ ବଡ଼ ସମସ୍ୟାର ସମାଧାନ ହେଲାନି, ବଡ଼ ହେଲା ଅନ୍ତର କିଏ ଅଛନ୍ତି, ପରମାତ୍ମା। ଭଗବାନ ଭିତରେ ଅଛନ୍ତି ନା, ତାଙ୍କ ପାଖରେ ଆମେ କେତେ ପ୍ରାର୍ଥନା କରୁଛେ, ସେଟା କେମିତି ଆମେ କେଉଁ ମୁଡ୍ରେ ଆମେ ନଉଛୁ, ସେ ଧର ଦଉଛନ୍ତି, ଇଏ ଭୁଲ ମାଗୁଛି, ବାଞ୍ଛା କଳପତ୍ର କରୁଛି, ବା ଇଏ କହୁଛି ସବୁ କିଛି, କିନ୍ତୁ ଇଏ ହୃଦୟ ଭିତରେ କଣ ଚିନ୍ତା କରୁଛି ସେଟା କିଏ ଜାଣିଛନ୍ତି ପରଫେକ୍ଟଲି? ଆମେ ଜପ କରୁଛେ କି ନାହିଁ, ଆମେ ଠିକ୍ ଭୁଲ କରୁଛେ କି ନାହିଁ, ଆମେ ଗୁରୁଙ୍କୁ କେଉଁ ଦୃଷ୍ଟିରେ ଦେଖୁଛେ, ଭଗବାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଛେ, ବୈଷ୍ଣବଙ୍କୁ କେଉଁ ଦୃଷ୍ଟିରେ ଦେଖୁଛେ, ସେଟା କିଏ ଜାଣୁଛନ୍ତି ଠିକ୍ ସେ? କେବଳ ଜଣେ ଜାଣିଛନ୍ତି, ଆଉ ତାଙ୍କୁ କେବେ ଠକି ହବନି, ସେ କୃଷ୍ଣ ହୃଦୟ ଭିତରେ ଅଛନ୍ତି। ସେଇ ପଏଣ୍ଟଟାକୁ ପ୍ରାୟ ଆମେ ମିସ୍ କରିଦେଉଛେ, ଆଉ ସେଟା ତ ହବନି। ବଦତା ଥିଲେ ତ କେହି ଜଣେ ଭଗବାନଙ୍କୁ ଏମିତି ପ୍ରାର୍ଥନା କରିପାରିବେନି। ସେକେଣ୍ଡ କ୍ଲାସର ଲୋକ ସେ ଡାଇରେକ୍ଟ ଇନକାର କରିଦିଏ, ମୋର ଦୋଷ କିଛି ନାହିଁ, ସେ ଦୋଷ ମୋର କୌଣସି ଦୋଷ ନାହିଁ, ଡାଇରେକ୍ଟ ମନା କରିଦେବ, ଠିକ୍ ଅଛି। ତାର ବି କେତେବେଳେ ହେଲେ ଉଦ୍ଧାର ହେଇପାରିବ, ଚିହ୍ନି ହେଲେ ନା, ଏ ଲୋକ ମନମନା କରିଦେଉଛି ପୁରା। ତା ପାଇଁ ବ୍ୟବସ୍ଥା ବିଶେଷ ଭଗବାନ କିଛି କରନ୍ତିନି, ଯେମିତି ଦୁର୍ଯ୍ୟୋଧନ ପୁରା ଷ୍ଟ୍ରେଟଲି ମନା କରିଦେଉଥିଲା, ଦୁର୍ଯ୍ୟୋଧନ ଏଟା ଭଲ ଗୁଣ ଥିଲା ନା, ଷ୍ଟ୍ରେଟଲି ମନା କରିଦେ, ବହୁତ ଧରା ପଡ଼ିଯାଉଥିଲା, ସିଏ ତାର ଅହଙ୍କାର ତାର ପ୍ଲାନ ପ୍ରୋଜେକ୍ଟ ସବୁ ଧରା ପଡ଼ିଯାଉଥିଲା। ଆଉ ତୃତୀୟ ଶ୍ରେଣୀ ଲୋକ ସେ ତାଙ୍କର ଆଡ଼ଜଷ୍ଟମେଣ୍ଟ ଶିଖିଛନ୍ତି, କେମିତି କେମିତି ଆଡ଼ଜଷ୍ଟମେଣ୍ଟ କରିହବ, ସମୟ ହିସାବରେ ତାଙ୍କ ସବୁ ଦୋଷକୁ ସ୍ୱୀକାର କରୁଛନ୍ତି, କିନ୍ତୁ ଅନ୍ତର ଭିତରେ ସେ କେବେ ସ୍ୱୀକାର କରୁନାହାନ୍ତି, ଅନ୍ତର ଭିତରେ ମୁଁ ଯାହା କରିଛି ଠିକ୍ କରିଛି, ବରଂ ରିଭେଞ୍ଜଫୁଲ ମୁଡ୍ ଆସୁଛି, ମୋ ଦୋଷଟା ଭାରି ପଡ଼ିଲା, ମୁଁ ଗୋଟେ ଅନ୍ୟ ଜଣଙ୍କର ଦୋଷଟାକୁ ଏକ୍ସପୋଜ୍ କରିବି, ମୁଁ ସେ ଛକିକି ରହିଥିବ, କେତେବେଳେ ସେ ଲୋକ ମୋ ଦୋଷ କହିଛି ତ ମୁଁ ତା ଦୋଷଟାକୁ ବାହାର କରିବି। ଇଏ ବହୁତ ଖତରନାକ ଲୋକ, ଏ ଲୋକମାନଙ୍କୁ ପୁରା କପଟ ହେଇଯାନ୍ତି, ବରଂ ଯେଉଁମାନେ ଡାଇରେକ୍ଟ ଇନକାର ମନା କରିଦେଉଛନ୍ତି ତାଙ୍କର କେତେବେଳେ କେତେବେଳେ ହେଲେ ଆସିବ, ଯେମିତି ଦୁର୍ଯ୍ୟୋଧନ ମରିବା ପୂର୍ବରୁ ଅନୁତାପ କରିକି ମଲା, ବହୁତ ଦୁଃଖରେ ମଲା, ସେ ଜାଣିପାରିଲା ମୁଁ ଜୀବନରେ କେତେ ବଡ଼ ଭୁଲ କରିଛି, କେବେ ନା କେବେ ସେଇଟା ହବ, କିନ୍ତୁ ଶକୁନି କେବେ ରିପିଟ୍ କରିକି ଗଲାନି, ସେ ସେମିତି କେବେ ରିପିଟ୍ କରିକି ଗଲାନି, ସେ ରିଭେଞ୍ଜ ଫୁଡ୍ ମୁଡ୍ରେ ଆସିଥିଲା, ରିଭେଞ୍ଜ ନେଇକି ହିଁ ଗଲା, ସେ ଆସିଥିଲା ନା ତା ପିତୃବଂଶ ପ୍ରତି ଯେଉଁ ଅନ୍ୟାୟ ହେଇଥିଲା ସେଟାକୁ ପରିଶୋଧ କରିବା ପାଇଁ, ଏତେ ବଡ଼ ପ୍ଲେ କରିକି ଏତେ ବଡ଼ ସଂସାର ପୁରା ନଷ୍ଟ ଛାରଖାର କରିଦେଇଗଲା, ତ କିଏ ଧରିପାରିଲେନି, ସମସ୍ତେ ଭାବୁଥିଲେ ୱେଲ୍ ୱିଶାଲ ସେ ଏମିତି ପ୍ଲେ କରୁଥିଲା, ସେ ଗାଁ ଗହଳିରେ କୁହନ୍ତି ଏଇଟା ଶକୁନିଟା ଅଛି, ଶକୁନିଟା ନେବେ ନା ଆଉ ଗାଁ ନା ନିଅନ୍ତି, ଏ ଓଡ଼ିଆରେ ଗୋଟେ ନା, ଏ ଘରେ ମାଉସୀ ସେ ଘରେ ପିଉସୀ, ଏଠି ଗୋଟେ କଥା କହିଦେବେ, ଏ କଥାରେ ନେଇକି ସେ ଘରେ କହିଦେବେ, ସେଠି କହିଦେବେ, ଏଠି କହିଦେବେ, ଏଇଟା ଗୋଟେ ଡିବୁଟିର କର୍ତ୍ତବ୍ୟ ନୁହେଁ, ଡିବୁଟି ମାନେ ତୁମେ ଷ୍ଟ୍ରେଟ୍ ଫରୱାର୍ଡ଼ ସିଧାସଳଖ, ଏଇଟା ଏତିକି ଏତିକି, ଆଉ ତା କଥାରେ ଭଲ ହେବା ପାଇଁ ଗୋଟେ କଥା କହିବେ, ୟା କଥା ଭଲ ହେବା ପାଇଁ ଗୋଟେ କଥା କହିବେ, ୟା କଥା କହିନି ତା କଥାରେ କହିବେ, ତୁମେ ତୁମର ସବ ଜୀବନ ନଷ୍ଟ ହେଇଯିବ, ଭକ୍ତି ଜୀବନ, ଭକ୍ତି ବହୁତ ଲତା, ଭକ୍ତି ଭକ୍ତି ବୃକ୍ଷ ନୁହନ୍ତି, ଭକ୍ତି ହେଉଛନ୍ତି ଲତା, ବହୁତ କୋମଳ, ସବୁବେଳେ ଆଶ୍ରୟ ଦରକାର, ଝାଉଁଳିଯିବ ଲତାଟାକୁ କାଢ଼ି ଦେଇ ଟିକେ କୁଡ଼ ଯାଉଥିବ ଝାଉଁଳିଯିବ, ଭକ୍ତି ସେଇଭଳି ବହୁତ ସବୁବେଳେ ଆଶ୍ରୟ ତାଙ୍କୁ ଦରକାର, ଆଶ୍ରୟ ଶ୍ରବଣ କୀର୍ତ୍ତନ, ଭଗବାନଙ୍କର ଆଶ୍ରୟ, ତୁଳସୀଙ୍କର ଆଶ୍ରୟ, ବୈଷ୍ଣବଙ୍କର ଆଶ୍ରୟ, ଭାଗବତଙ୍କର ଆଶ୍ରୟ, ସମସ୍ତଙ୍କୁ ନେଇକି ସେ ବଞ୍ଚିବ, ଲତା ଯେମିତି କେତେ ଦେଖୁ ନା ଗୋଟେ ଲତାରେ ଯେଉଁ କ'ଣ କରୁଛ ସେଟା ଭାଡ଼ି କେତେଆଡ଼େ କେମିତି ତାକୁ ସେ ଲୋଡ୍ ନବ ନା, ତାପରେ ସପୋର୍ଟ ତାକୁ ଦରକାର, ସେ କପଡ଼ାଟା ଭଲ ନାହିଁ, ଅନ୍ୟର ଦୋଷ ଶୁଣିବା, ତାକୁ କହିବା, ତାକୁ ଗୋଟେ ଭଲେଇ କହିବା, ୟା କଥା ଶୁଣିବା, ତା କଥାରେ କହିବା, ଏ କ'ଣ ଏସବୁ ଏସବୁ ଜୀବନ, ଏସବୁ ଜୀବନ ଧାର୍ମିକ ଜୀବନ ନୁହେଁ, ଏ ଭକ୍ତର ଜୀବନ ନୁହେଁ। ତ ଏଇ କ୍ଲାସରେ ରହିଲେ କେଉଁମାନେ, ଯେଉଁମାନେ ଦୋଷକୁ ବାହାରେ ସ୍ୱୀକାର କରୁଛନ୍ତି ଅନ୍ତରେ ସ୍ୱୀକାର କରୁନାହାନ୍ତି, ଏମାନଙ୍କର ବହୁତ ପୁରା ହୋପ୍ଲେସ୍ କେସ୍। କିନ୍ତୁ ଟପ୍ ଲେବୁଲ୍ରେ ଆଉ ଜଣେ ଅଛନ୍ତି, ଏ ତିନି କାଟାଗୋରି ପରେ ଆଉ ଜଣଙ୍କୁ ଜଣଙ୍କ ଅଛନ୍ତି ଯାହାଙ୍କର ଦୋଷ ନାହିଁ, କିନ୍ତୁ ସେ ସବୁବେଳେ ଦୋଷୀ ବୋଲି ସ୍ୱୀକାର କରନ୍ତି, ତାଙ୍କୁ କେହି ଦେଖେଇବା ଦରକାର ନାହିଁ, କେହି କହିବା ଦରକାର ନା ତୁମେ ଦୋଷୀ ବୋଲି, ସେ ନିଜ ମୁଖରେ ଦୋଷୀ ବୋଲି ସ୍ୱୀକାର କରିନିଅନ୍ତି। ସେମାନେ କେଉଁମାନେ ନା, ସେମାନେ ହେଉଛନ୍ତି କେବଳ ଭଗବାନଙ୍କର କୃପାପ୍ରାପ୍ତ ଯେଉଁମାନେ, ସେମାନେ ଭଗବାନଙ୍କୁ ଯେହେତୁ ଭଗବାନଙ୍କର ସ୍ୱରୂପକୁ ଜାଣୁଛନ୍ତି, ଭଗବାନଙ୍କର ଭକ୍ତିକୁ ଜାଣୁଛନ୍ତି, ସେ ଯେହେତୁ ମହାନ ଜିନିଷକୁ ଦର୍ଶନ କରିଛନ୍ତି, ଭକ୍ତିର ସ୍ୱରୂପକୁ ଉପଲବ୍ଧି କରିଛନ୍ତି, ସବୁବେଳେ ଭାବନ୍ତି ଆମେ ହେଉଛି ଦୋଷୀ। ଏମାନେ ଟପ୍ କ୍ଲାସ୍ର ଡିଭୋଟିସ୍, ଏଇମାନେ ହିଁ ପ୍ୟୁରିଟି, ଶୁଦ୍ଧ ଭକ୍ତମାନେ ନୁହେଁ ଯେ ସେ ବହୁତ କିଛି ବଡ଼ କଥା କହୁଛି, ବହୁତ କିଛି ଜାଣିଛି, ବହୁତ କିଛି, ସେ ତ ବାହାରେ ସେ କ'ଣ କହୁଛନ୍ତି କ'ଣ କରୁଛନ୍ତି ସେଟା ତ ଭଗବାନ ପ୍ରଭୁଙ୍କୁ ଜଣା, କିନ୍ତୁ ସବୁଠୁ ବଡ଼ ଜିନିଷ ହେଲା ପିଓର, ଏଇଥିପାଇଁ ସେମାନେ ପିଓର, ସେମାନେ ପିଓର କେଉଁଥିପାଇଁ, ଶୁଦ୍ଧ କେଉଁଥିପାଇଁ, ସେମାନେ ଭଗବାନଙ୍କୁ ଦର୍ଶନ କଲାପରେ ବା ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କଲାପରେ ଭଗବତ ଗୁଣ ଭଗବତ ସ୍ୱରୂପକୁ ଉପଲବ୍ଧି କରିକି ନିଜକୁ ସବୁଠୁ ବଡ଼ ଫଲାନ ବୋଲି ଭାବନ୍ତି, ଦୋଷୀ ବୋଲି ଭାବନ୍ତି, ଏଇଥିପାଇଁ ସେମାନେ ଶୁଦ୍ଧ। ଯଦିଓ ସେମାନେ ତାଙ୍କର କୌଣସି ଦୋଷ ନାହିଁ, କିନ୍ତୁ ଭଗବାନ ତାଙ୍କୁ ଏତେ କୃପା କରିଛନ୍ତି, ଭଗବାନଙ୍କ କୃପା ବଳରେ ସେମାନେ ନିଜକୁ ସବୁବେଳେ ଦୋଷୀ ବୋଲି ଆଉ ଜଗତ ତାଙ୍କୁ କହିଲେ ବି ସେ ଅନ୍ତରରେ ଆନନ୍ଦରେ ଗ୍ରହଣ କରନ୍ତି। ତାଙ୍କୁ ଦୋଷୀ ବୋଲି କେହି କହିଦେଲେ ସେ ବହୁତ ଖୁସି ହେଇଯାନ୍ତି, ମୋତେ ଦୋଷୀ ପ୍ରକୃତରେ ଦୋଷୀ ଆଉ ମୋତେ କହିଲେ କ'ଣ କ୍ଷତି ଅଛି, ସେଥିପାଇଁ ସେମାନେ ଡିଷ୍ଟର୍ବ ହୁଅନ୍ତିନି। ଶୁଦ୍ଧ ଭକ୍ତ ଯେଉଁ ବିଚଳିତ ହୁଅନ୍ତିନି, ଆମକୁ କିଏ ଦୋଷୀ କହିଦେଲା, ଆମର ବେଳେ ଯୁକ୍ତି ଆସୁଛି ମୋତେ କାହିଁ କହିଲା, ମୁଁ ତ ଭୁଲ ନାହିଁ, ଏଇଟା ଆସୁଛି କି ନାହିଁ, ଏଇଟା ଆସିବ ଯେକୌଣସି ବ୍ୟକ୍ତିରେ ଆସିବ, ଯେକୌଣସି ବ୍ୟକ୍ତିରେ ଆସିବ। କି ଜଣେ ଶୁଦ୍ଧ ଭକ୍ତଙ୍କର ସେ କେବେ ବିଚଳିତ, ତାଙ୍କୁ ଏ ଦୋଷୀ ବୋଲି କହିଦେଲେ ସେ କେବେ ବିଚଳିତ ହେବେ, ସେ ବିଚଳିତ ହେବେ, ସେଥିରେ ତାଙ୍କୁ କିଛି ଇଫେକ୍ଟ ପଡ଼େ ନା। ଯେମିତି ପ୍ରଭୁ ପଥରେ ବିଦେଶରେ କ୍ଲାସ୍ ଦେଉଥିଲେ, କେଉଁଠି ଗୋଟେ ବିଦେଶରେ କ୍ଲାସ୍ ଦେଉଥିଲେ, ପବ୍ଲିକ ଦେଉଥିଲେ, ପ୍ରଭୁପାତ କହୁଥିଲେ ଯେ ବ୍ରାହ୍ମଣ ଫାର୍ଷ୍ଟ କ୍ଲାସ୍, କ୍ଷତ୍ରିୟ ସେକେଣ୍ଡ କ୍ଲାସ୍, ବୈଶ୍ୟ ଥାର୍ଡ଼ କ୍ଲାସ୍, ଶୂଦ୍ର ଫୋର୍ଥ କ୍ଲାସ୍। ସେଠି ଜଣେ ଲୋକ ଉଠିପାରିଲା ଯେ ଆପଣ ସେ ଉଚ୍ଚ ଆସନରେ ବସିକି କଥା କହୁଛନ୍ତି, ଆପଣ ହେଉଛନ୍ତି ବ୍ରାହ୍ମଣ, ଆପଣ ଭାବୁଛନ୍ତି ଫାର୍ଷ୍ଟ କ୍ଲାସ୍, ଆମେ ଯଦି ତଳେ ସବୁ ବସିକି ଶୁଣୁଛୁ, ଆପଣ ଆମକୁ ଭାବୁଛନ୍ତି ଆମେ ହେଉଛୁ ଫୋର୍ଥ କ୍ଲାସ୍। ପ୍ରଭୁପାତ କହିଲେ ମୋଷ୍ଟଲି ଇନ୍ କଲେଜ ଗୋ ପିପୁଲ ଆର୍ ଫୋର୍ଥ କ୍ଲାସ୍। ତାକୁ ସେ ପଢ଼ାପଢ଼ ଲୋକ ତ ଲାଗିଗଲା, ଆପଣ ଉଚ୍ଚ ଆସନରେ ବସିକି କହୁଛନ୍ତି ବୋଲି ଆପଣ ଫାର୍ଷ୍ଟ କ୍ଲାସ୍ ବୋଲି ଭାବୁଛନ୍ତି, ଆମେ ହେଉଛୁ ଫୋର୍ଥ କ୍ଲାସ୍। ପ୍ରଭୁପାତ କହିଲେ ନାମ ହେଉଛି ଫିଫ୍ଥ କ୍ଲାସ୍, ସାଙ୍ଗେ ସାଙ୍ଗେ କହିଦେଲେ ମୁଁ ଫିଫ୍ଥ କ୍ଲାସ୍, ଚୁପ୍ କୁଣି ସେ ଲୋକ ରହିଗଲା। ସେଠି ଆମେ ସେଠି ପ୍ରଭୁପାତ ଯଦି ଏକ୍ସପ୍ଲାନେସନ୍ କରିଥାନ୍ତେ, ଏ ଫୋର୍ଥ କ୍ଲାସ୍ ତୁମେ ଏଇଥିପାଇଁ, ତୁମର ଇଏ ମଦ ଖାଉଛ, ମାଂସ ଖାଉଛ, ନାଇଁ ଏଭଳି ସ୍ୱରୂପ ସ୍ଥିତିର କଥା କହିଦେଲେ ସେ ଲୋକ ସାଙ୍ଗେ ସାଙ୍ଗେ ଜାଣିଦେଲେ ଆରେ ଇଏ ହେଉଛନ୍ତି ପିଓର ସାଧୁ। ହଜାର ପବ୍ଲିକ ଆଗରେ ଜଣେ ନିଜକୁ ଫୋର୍ଥ କ୍ଲାସ୍ ବୋଲି କହିବା ସତ ଜିନିଷ ନୁହେଁ। ବୋଧ ଯିବାର ଅହଙ୍କାର ହେଉଛି ଧନ, ସେଇଟା ତାର ପ୍ରପର୍ଟି, ତାର ଯେତେ ଅଯୋଗ୍ୟତା ଅଛି ସେ ସେଇଟାକୁ ଯୋଗ୍ୟତା ବୋଲି ଭାବୁଛି, ତାର ଯେତେ ଡିସ୍କ୍ୱାଲିଫିକେସନ ସେଇଟାକୁ ସେ କ୍ୱାଲିଫିକେସନ ବୋଲି ଭାବୁଛି। କାରଣ ଭଗବାନଙ୍କ ପାଖରେ ଆମର କୌଣସି ଯୋଗ୍ୟତା ନାହିଁ। ସବୁବେଳେ ମନେ ରଖିବାକୁ ପଡ଼ିବ, ଗୋଟେ ମଳବାହୀ ସ୍ୱର ଆମେ ଧରିଛେ, ଏଇଟା ଏଇ ସ୍ୱରଟା କ'ଣ କେବଳ ମଳକୁ ନବଦ୍ୱାରରେ ମଳ ଖାଉଛେ, ମଳ ସବୁ ଯାହାଜ ସବୁ ଜିନିଷ ଏସବୁ କେବଳ ମଳବାହୀ ଶରୀର, ଆଉ ଆମର ଜନ୍ମ ସବୁବେଳେ ହେଇଛି ଗୋଟେ କାମରୁ। ଏଇ ପଏଣ୍ଟଟା ସବୁବେଳେ ଆମ ମୁଣ୍ଡକୁ ଏବେ ଆସୁଛି, ଏଇ କେତେ ଦିନ ହେଲା ସେ ଜିନିଷଟା ଆସୁଛି ଯେ ଭଗବାନ ଆବିର୍ଭାବ ହୁଅନ୍ତି। କ'ଣ କୁହନ୍ତି, ଭଗବାନ ଆବିର୍ଭାବ ହୁଅନ୍ତି, ସେ ତ ପିତାମାତାଙ୍କୁ ସ୍ୱୀକାର କରିକି ଆସନ୍ତି, ତାଙ୍କର ତ କୌଣସି କାହାକୁ କୁହନ୍ତି ପିତାମାତାର ସମ୍ପର୍କରେ ସେ ଜନ୍ମ ହେଇନାହାନ୍ତି ନା, କେବଳ ପ୍ରେମରେ ଭକ୍ତ ତାଙ୍କୁ ଆହ୍ୱାନ କରୁଛି ସେ ଆସିଛନ୍ତି। ଯିଏ ସ୍ୱର ଯେଉଁ ମଣିଷ ସ୍ୱର ଧରିଛି, ସେ କାହିଁକି ସ୍ୱର ଧରିଛି, ପିତାମାତା କିଛି ସୁଖ ପାଇଁ, ତାଙ୍କ ଦେହ ସୁଖ ପାଇଁ ଆମକୁ ଜନ୍ମ ଦେଇଛନ୍ତି, ସେ କିଛି ଏନ୍ଜୟମେଣ୍ଟ କଲେ ଆମର ସେଠୁ ତାଙ୍କର ଆମର ଯେଉଁ ସଂସ୍କାରଟା କେଉଁଥିରୁ ସଂସ୍କାର ଆସିଲା, ଏନ୍ଜୟମେଣ୍ଟର ସ୍ପିରିଟ୍ରୁ ଆସିଛି। ପିତାମାତାଙ୍କର ଏନ୍ଜୟମେଣ୍ଟ ସ୍ପିରିଟ୍ଟା ରହିଲେ ନା, ସେମାନେ ଗୋଟେ ଏନ୍ଜୟ କଲେ ସେଥିରୁ ଆମେ ଗୋଟେ ଜୀବ ଜନ୍ମ ହେଲା ନା। ସଂସ୍କାର କି ମାନୁଛି କଳିଯୁଗରେ କେଉଁ ଗର୍ଭଧାରଣ ସଂସ୍କାର ନା, ସେ ପିତାମାତା ଉପବାସ କରୁଥିଲେ, ପଚାଶରେ ଆମେ ଜପ କରିବେ, ଭଗବାନ ଦୂରକୁ ଯିବେ, ଉପବାସ କରିବେ, ଯେମିତି ରାଜାରାଣୀମାନେ ସବୁ ସନ୍ତାନ ଜନ୍ମ ଦେଉଥିଲେ, ସେଥିପାଇଁ ସେମାନେ ରାଜର୍ଷି ହେଉଥିଲେ। ସେଗୁଡ଼ା କିଏ ମାନିପାରୁଛି, କେତେ ମାନିପାରିବେନି କଳିଯୁଗରେ। ଆମେ ଗୋଟେ ସନ୍ତାନଟା ଯେଉଁ ଜନ୍ମ ଦେଇଛେ କେଉଁଥିପାଇଁ ଦେଇଛେ, ଆମର କିଛି ଏନ୍ଜୟମେଣ୍ଟ ପାଇଁ, ଆମର ଗୋଟେ ସନ୍ତାନ ଦରକାର, ଆମେ ସେ ସଂସ୍କାରରୁ ଜନ୍ମ ହେଇଛେ। କିନ୍ତୁ ଭଗବାନ କେମିତି, ଭଗବାନ କେଉଁ ସ୍ଥିତିରେ, ପ୍ରେମ ସ୍ଥିତିରେ, ଆମର ଜନ୍ମ ଗୋଟେ କାମରୁ ହେଇଛି। ତେଣୁ ସୂର୍ଯ୍ୟର ଯେମିତି ଗୋଟେ ଆଲୋକ ଅନ୍ଧକାର ସମ୍ପୂର୍ଣ୍ଣ ବିପରୀତ, ଭଗବାନ ଆଉ ଆମର ସ୍ୱଭାବ ହେଉଛି ସମ୍ପୂର୍ଣ୍ଣ ବିପରୀତ। ତେଣୁ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଆମେ ଦୋଷୀ କି ନାହିଁ, ସବୁବେଳେ ଆମର ଏନ୍ଜୟିଂ ସ୍ପିରିଟ୍ ରହିଛି, ଖାଇବାର ହଉ, ଶୋଇବାର ହଉ, ସେବା କରିବାର ହଉ, ଯେଉଁ ଜିନିଷ କହିବା, ଆମର ନିଜର କିଛି ସୁଖ ରହିଛି, ସେଇଟା ଗ୍ରସ୍ ହେଇପାରେ, ସଟଲ୍ ହେଇପାରେ, ସହଜ ନୁହେଁ। କେହି ଯେ ଗୋଟେ ସ୍ତ୍ରୀ ଗ୍ରହଣ କରିନାହିଁ, ତା କତିର ସ୍ପିରିଟ୍ଟା ନାହିଁ, ଏନ୍ଜୟିଂ ସ୍ପିରିଟ୍ ଅଛି, ମୁଁ ଭଲରେ ରହିବି, ମୁଁ ଭଲରେ ଖାଇବି, ମୁଁ ଭଲରେ ରହିବି, ମୁଁ ଏନ୍ଜୟ କରିବି, ମୋର ଲାଇଫ୍ରେ କିଛି ପ୍ରୋବ୍ଲେମ୍ ଆସିବନି, ସେ ମ୍ୟାରେଜ୍ ନ କରିଥିଲେ ବି ସେ ଚାହିଁବ, ଏନ୍ଜୟିଂ ସ୍ପିରିଟ୍ଟା ତାର ରହିଛି। ତେଣୁ ଏ ଯେଉଁ କ୍ୟାଟାଗୋରିଜ୍ ରହିଲା, କେଉଁମାନେ ଦୋଷକୁ ସ୍ୱୀକାର କରନ୍ତି, ଏଇ କଥାରେ ମନେ ପଡ଼ିଗଲା ଯେ ଭଗବାନ ଇନ୍ଦ୍ରକୁ ଏଇଟା ପ୍ରକୃତରେ ଦୟା କରିଛନ୍ତି, ଯାହାଦ୍ୱାରା ଏମିତି ଗୋଟେ ଆରେଞ୍ଜମେଣ୍ଟ କଲେ ବ୍ରଜବାସୀମାନେ ସାଙ୍ଗରେ ତ ରହିବେ, ସାତ ଦିନ ଏକକାଳୀନ ରହିବେ, ଆନନ୍ଦ ନେବେ, ଇନ୍ଦ୍ରଙ୍କୁ ପୁରା ଗୋଟେ ଅନୁତାପ ସାଗର ଭିତରେ ଡୁବେଇ ଦେବେ। ଏଇଟା ଇନ୍ଦ୍ରଙ୍କ ପ୍ରତି କୃପା, ଇନ୍ଦ୍ର ନିଜ ଦେଶଟାକୁ ଜାଣିପାରିବେ, ଭଗବାନଙ୍କୁ ଅତ୍ୟନ୍ତ ଦୟନୀୟରେ ପ୍ରାର୍ଥନା କରିବେ। ପ୍ରଭୁ ଜଣେ ଯେଉଁ ତୃଣାଦପି ହେବ ଏ ବ୍ୟବସ୍ଥା ଭଗବାନ ପାଖରୁ ହିଁ ଆସିବ। ମନେ ରଖିତ ତୁମେ ପାଠ ପଢ଼ିକି ତୁମକୁ ଶିଖେଇ ଦେଲେ ତୁମେ ତୃଣାଦପି ନାହିଁ, ଏସବୁ ପରିସ୍ଥିତି ହିସାବରେ ତୁମେ ଆକ୍ଟିଂ କରୁଛ, ପରିସ୍ଥିତି ହିସାବରେ ତୁମେ ଚଳୁଛ, କିନ୍ତୁ ତୃଣାଦପି ଭାବଟା ହେଉଛି ଏଇଟା। ଭଗବାନ ଯେତେବେଳେ ବ୍ୟବସ୍ଥା କରେ ତୁମ ପାଇଁ, ଏମିତି ଭାବରେ ଏକ୍ସପୋଜ୍ କରିବେ, ଏମିତି ଭାବରେ ତୁମ ହୃଦୟରେ ପ୍ରକଟ କରିବେ, ତୁମର ସ୍ଥିତି ତିଆରି କରିବେ, ତୁମେ ତୃଣାଦପି ହେବା ପାଇଁ ବାଧ୍ୟ ହେବ। କାରଣ ଜୀବନ ତ ଅହଙ୍କାର ରହିଛି ହିଁ ରହିଛି। ଆଉ ଗୋଟେ ମନୁଷ୍ୟ ଯେ କ'ଣ ନ କରିବାରେ, ଓଃ ସେ ଗୋଟେ ପିଲାକୁ ମୁଁ ସେ କଥା କହୁଥିଲି, ଆରେ ବାଘଟା ବାଘ, ବାଘଟା କ'ଣ ବାଘ, ପକ୍ଷୀଟା ପକ୍ଷୀ, ପଶୁଟା ପଶୁ, ମଣିଷଟା ସରି ସର୍ପଟା ସର୍ପ, ମଣିଷ କ'ଣ ସବୁ, ମଣିଷ ଚାହିଁଲେ ବାଘ ଭଳି ହେଇପାରିବ, ମଣିଷ ଚାହିଁଲେ ସାପ ଭଳି ହେଇପାରିବ, ମଣିଷ ଚାହିଁଲେ ପକ୍ଷୀ ଭଳି ହେଇପାରିବ, ମଣିଷ ସବୁକିଛି, କୁକୁର ଭଳି ହେଇପାରିବ, ସବୁ ହେଇପାରିବ। ଅର୍ଥ ତାର ତାର ଗୁଣ ଗୁଡ଼ିକ ଯାହା ପଶୁମାନେ ପଶୁ ଗୁଣରେ ରହୁଛନ୍ତି, କିନ୍ତୁ ମଣିଷ ଚାହିଁଲେ କ'ଣ ହବ, ସେ ପଶୁ ଗୁଣ ସମସ୍ତେ ଗୁଣ ନେଇ ଚାଲି ଆସିବ। ନାମଟା ମନୁଷ୍ୟ ଥିବ କିନ୍ତୁ କିଛି କହି ହବନି, ତାର ସ୍ୱଭାବ କ'ଣ, ତା ସ୍ଥିତି କ'ଣ, କିଛି କହି ହବନି। ଈଶ୍ୱର ବିଶ୍ୱାସ, ଭଗବାନଙ୍କ ଉପରେ ଗୋଟେ ବିଶ୍ୱାସ ସ୍ଥାପନ କରିବା, ଭଗବାନ ଇଏ ଯେଉଁ ଫିଲୋସଫି, ବୈଷ୍ଣବ ଫିଲୋସଫି, ଇଏ ସବୁ ରାଜଧର୍ମ, ଏତେ ଛୋଟ ମୁଣ୍ଡରେ ଏସବୁ କାମ ହବନି। ସଂସାରର ବିଚାରଧାରା ତୁମେ ଭଗବାନ ଭକ୍ତିକୁ ବୁଝେଇବାକୁ ଚେଷ୍ଟା କରନି, ଏଇଟା ବୋଲି ସେଥିପାଇଁ ଭଗବାନ ସବୁ କାଟି ଦେଇଥିଲେ, ସବୁ କାଟି ଗୋଟେ କଥା କହିଦେଲେ, ମାମ ଏକମ୍ ଶରଣମ୍ ବ୍ରଜ, ବାସ୍ ତୁମେ ବେଶୀ କିଛି ବୁଝେଇବାକୁ ଚେଷ୍ଟା କରନି, ମାମ ଏକମ୍ ଶରଣମ୍ ବ୍ରଜ, ମୋ ଉପରେ ପୂର୍ଣ୍ଣ ନିର୍ଭର କର, ସବୁ ଧର୍ମକୁ ଛାଡ଼ିଦିଅ। କାହିଁକି ବହୁତ କମ୍ପ୍ଲିକେସନ, ମନୁଷ୍ୟ ଗୋଟେ ଜୀବନ, ତାର କର୍ମଫଳ ଅଛି, ତାର ସ୍ୱଭାବ ଅଛି, ସଙ୍ଗ ଆସୁଛି, କେତେ ଫ୍ୟାକ୍ଟ ଆସୁଛି, କେତେ ଜିନିଷ ଆସୁଛି, ବ୍ୟବସ୍ଥାଟା କାହା ହାତ ଭିତରେ ରହୁଛି, ବ୍ୟବସ୍ଥାଟା ଭଗବାନଙ୍କର ହାତରେ ରହୁଛି। ଗୋଟେ ଜୀବର ଯେତେବେଳେ ଏକ ସଂସାର ଚକ୍ର ତାର ଶେଷ ହେବା ପାଇଁ ଆସୁଛି, ସେତେବେଳେ ଭଗବାନଙ୍କର ବ୍ୟବସ୍ଥାରେ ସାଧୁ ସଙ୍ଗ ମିଳେ, ଏ ସାଧୁପଥକୁ ସେ ଆସେ। ସେ ସାଧୁପଥକୁ ଆସିଗଲା ପରେ ତାର ବର୍ତ୍ତମାନ ଆସିଲା, କିନ୍ତୁ ସ୍ୱତନ୍ତ୍ରତା ସବୁବେଳେ ରହିଛି, ୱିଲିଂ ପାୱାର ଯେଉଁଟା ଯାହା କୁହାଯାଏ, ଇଚ୍ଛା ଶକ୍ତିରେ ତାର ସ୍ୱତନ୍ତ୍ର, ତାର ଇଚ୍ଛା ଶକ୍ତି ଭଗବାନଙ୍କୁ ସେ କେମିତି ଗ୍ରହଣ କରିବ, କ'ଣ କରିବ ସବୁବେଳେ। ଆମେ ଯେତିକି ସରେଣ୍ଡର ହବା ଭଗବାନଙ୍କ ପାଖରେ, ଆମର ୱିଲିଂ ପାୱାରଟା ସେତିକି କମିବ, ଆମ ଇଚ୍ଛା ଶକ୍ତିଟା ଯେଉଁଟା ଯାହା କୁହାଯାଏ, କ'ଣ ଇଣ୍ଡିପେଣ୍ଡେଣ୍ଟ, କ'ଣ କୁହାଯିବ, ସ୍ୱତନ୍ତ୍ରତା। ଆଉ ସରେଣ୍ଡର ନହେଲେ ହବ ନାହିଁ, ଭକ୍ତ ହେଲେ କ'ଣ ହବ, ଆମ ଭକ୍ତ ହେଲେ ଆମେ ଯଦି ଭଗବାନଙ୍କ ଶରଣାଗତ ନହେଲେ ଆମର ସ୍ୱତନ୍ତ୍ର ଇଚ୍ଛାଟା ସବୁବେଳେ ରହିବ, ସବୁବେଳେ ରହିବ। ଯେତେବେଳେ ଜଣେ କମ୍ପ୍ଲିଟ୍ ସରେଣ୍ଡର ହେଇଯିବ, ପୂର୍ଣ୍ଣ ଶରଣାଗତି ହେଇଗଲା, ତାର ଆଉ ସ୍ୱତନ୍ତ୍ରତା କିଛି ରହିଲେ, ସେ ତ ଭଗବାନ ଶରଣ ଗଲା ଆଉ, ଯାହା ଏବେ ଇଚ୍ଛା ଓଡ଼ିଆରେ କୁହନ୍ତିନି, ମାରିଲେ ମାରିବେ, ତାରିଲେ ତାରି, ପୂର୍ଣ୍ଣ ଶରଣାଗତି ଷ୍ଟେଜ୍କୁ ଆସିବାକୁ ପଡ଼ିବ ଆମକୁ। 30%, 40%, 50% ଗୁରୁଦେବ ସେ କଥା କୁହନ୍ତୁ, ଯେତିକି ପରସେଣ୍ଟ ସରେଣ୍ଡର ହବ ସେତିକି ପରସେଣ୍ଟ ତୁମକୁ ପ୍ରୋଟେକ୍ସନ୍ ମିଳିବ। ଆଉ ତୁମେ ସେତିକି ପରସେଣ୍ଟ ସରେଣ୍ଡର ହେଇଛ ମାନେ ତୁମର ଫ୍ରି ୱିଲ୍ଟାକୁ ତୁମେ, ମନେକର ଜଣେ 30% ଭଗବାନଙ୍କ ଶରଣାଗତି, ତାପରେ 70% ସେ ଫ୍ରି ୱିଲ୍ଟାକୁ କାର୍ଯ୍ୟ କରୁଛି, 70% ତାର ତା ପାଖରେ ରହିଛି, ଭଗବାନ ସେଥିରେ ଇଣ୍ଟରଫିୟର କରିବେନି। କେବଳ ଭଗବାନ ଗୋଟେ ଜିନିଷରେ ଇଣ୍ଟରଫିୟର କରନ୍ତି, ଭଗବାନ ଚାହିଁବେ ଆମ ଫ୍ରି ୱିଲ୍ଟାକୁ ନେଇଯିବେ, ଶୁଦ୍ଧ ଭକ୍ତି ଚାହିଁବେ ନେଇପାରିବେ, ସେଟା ତାଙ୍କର ଫ୍ରି ୱିଲ୍, ତାଙ୍କ ହାତରେ ବି କିଛି ରହିଛି, ତା ଅର୍ଥ ନୁହେଁ ଯେ ଭଗବାନଙ୍କର ଶକ୍ତି କିଛି ନାହିଁ, ସେ ଇଣ୍ଟରଫିୟର କରିବେନି, କିନ୍ତୁ ଚାହିଁବେ ଇଣ୍ଟରଫିୟର କରିବେ, କେତେବେଳେ ସେ ତାକୁ ଚୁଜ୍ କରିବେ, ସେଥିରେ ତାକୁ ଭଲ ପାଇଗଲେ, କୌଣସି ଜୀବକୁ ଗୋଟେ ଭଲ ପାଇଗଲେ ତାର ସରଳତାରେ, ତାର କିଛି ଗୁଣରେ, ସେତେବେଳେ ସେ ସେ ଜୀବକୁ ତାର ଫ୍ରି ୱିଲ୍ ଦେବେନି, ମୁଁ ତତେ ଗ୍ରହଣ କରିନେଲି, ତତେ କରିବା ପାଇଁ ବାଧ୍ୟ, ସେ ଗ୍ରହଣ କରିନେବେ, ସେଟା କେବଳ ତାଙ୍କ ହାତରେ ଅଛି, ଅଦରୱାଇଜ୍ ଆଉ ସବୁ ଆମ ହାତରେ। ସିଏ ଯଦି କାହାକୁ ଗ୍ରହଣ କରିଦେଲେ ତାଙ୍କ ତରଫରୁ, ଯେମିତି ନାରଦ ମୁନି ଯାଉଥିଲେ ଦେଖିଦେଲେ କ'ଣ ନାହିଁ ନଳକୁବର ମଣିଗିରିକୁ, ଆରେ ରାଜପୁତ୍ର ସେ ତ ବାପାକୁ ଡାକି କହିଥାନ୍ତେ, ସେ ତ କମ୍ ସେ କମ୍ ତାଙ୍କ ବାପାକୁ ଡାକି ଏବଂ ମଦ ଖାଇକି ଝିଅଙ୍କ ସାଙ୍ଗରେ ଗଙ୍ଗା ଜଳରେ ପୁଣି ସ୍ନାନ କରୁଛନ୍ତି, ଗଙ୍ଗା ଭଳି ଜଳରେ ସ୍ନାନ କରୁଛନ୍ତି, ଭଗବାନଙ୍କ ଚରଣ ଜଳରେ ସ୍ପୋର୍ଟିଂ କରୁଛ, ଜଳ କ୍ରୀଡ଼ା କରୁଛ, ମତାମତ ହେଇଛନ୍ତି, ନାରୀମାନେ ସବୁ ଦେଖିକି ବସ୍ତ୍ର ପିନ୍ଧି ପକେଇଲେଣି, କିନ୍ତୁ ଇଏ ତାଙ୍କର ଜ୍ଞାନ ବି ଆସୁନି, ସାଧୁ ନାରଦ ମୁନି ଭଳି ସାଧୁ ଯାଉଛନ୍ତି, ତାଙ୍କ ଜ୍ଞାନ ବି ଆସୁ, ନାରଦ ମୁନି ଦେଲେ ଏଇଟା ଦେଖିଲେ କୁବେରଙ୍କର ପୁତ୍ର, ସେ ତ କୁବେରଙ୍କୁ ଇନଫର୍ମେସନ୍ କରିଦେଇପାରିଥାନ୍ତେ, ଏ ତୁମ ପୁଅ ଗୁଡ଼ା କେମିତି ମଦଭଦ ଖାଇକି ଏମିତି ହଉଛନ୍ତି, ତାଙ୍କୁ ଟିକେ ଶୃଙ୍ଖଳା ରଖ, ଗୋଟେ ନିୟମ ରଖ, କିମ୍ବା ତାଙ୍କୁ ଡାକି ବୁଝାବୁଝି କରିଥାନ୍ତେ ବା କିଛି ଗୋଟେ କିଛି ବ୍ୟବସ୍ଥା କରିଥାନ୍ତେ, ହଠାତ୍ ତାଙ୍କୁ ଅଭିଶାପଟା ଦେଇଦେଲେ, କାହିଁକି ତାଙ୍କ ପ୍ରତି ତାକୁ ସେ ଗ୍ରହଣ କରିଦେଲେ, ତାଙ୍କର ୱିଲିଂ ପାୱାର ମୁଁ କିଛି ରଖିବିନି ବର୍ତ୍ତମାନ, ଏ ଯେଉଁ ତାଙ୍କର ଇଚ୍ଛା ଶକ୍ତିଟା ଏ ତ ଭୁଲ କାମ କରିଛନ୍ତି, ମୁଁ ତାକୁ ଏମିତି ଗୋଟେ ବ୍ୟବସ୍ଥା କରିବି ସେ ଯେମିତି ଭଗବାନଙ୍କୁ ପାଇବେ, ସେ ଯଦି ଅଭିଶାପ ଦେଇଥାନ୍ତେ ତାକୁ ଯଦି ଗ୍ରହଣ ନ କରିଥାନ୍ତେ, ତାହେଲେ ଅଭିଶାପ ଦେଇଥିଲେ କ'ଣ କହିଥାନ୍ତେ, ତୁମେ ଯାଅ ବୃକ୍ଷ ହେଇଯାଅ। ପୁଣି ଉଦ୍ଧାର ଉପାୟଟା କେମିତି କହିଲେ, ଯେତେ ଜଣ ସାଧୁ ଅଭିଶାପ ଦେଇଛନ୍ତି ଦେଖ, ସେ ଆକ୍ଚୁଆଲି ସେ ଗୋଟେ ଜୀବଟାକୁ ଗ୍ରହଣ କରିବା ପାଇଁ ଅଭିଶାପ ଦେଇଛନ୍ତି, ତା ୱିଲିଂ ପାୱାରଟା ନେବା ପାଇଁ ଇଚ୍ଛା ଶକ୍ତିର ଭଗବାନ, କେବଳ ଯେତେବେଳେ ସାଧୁ ଚାହିଁବେ ଆଉ ଭଗବାନ ଏଇ ଚାହିଁବେ ଗୋଟେ ଜୀବକୁ ଗ୍ରହଣ କରିବା ପାଇଁ, ସେ ତା ୱିଲିଂ ପାୱାରକୁ ନେଇଯିବେ, କାରଣ ସେ ଭଲ ପାଉଛନ୍ତି ତୁମକୁ, ତୁମକୁ ଭଲ ପାଉଛନ୍ତି, ତୁମକୁ ଗ୍ରହଣ କରିବା ପାଇଁ ସେ ରାଜି ହେଇଗଲେଣି, ସେ ତ ପରମାତ୍ମା ରୂପରେ ରହିଛନ୍ତି ନା, ସେଭଳି ଇଣ୍ଟେଲିଜେଣ୍ଟ ଆସିବ। ଆମର ସ୍ୱତନ୍ତ୍ର ରହୁଛେ ବୋଲି ଆମର ସ୍ୱତନ୍ତ୍ର ବିଚାରଟା ରହୁଛି, ଆମେ ଭଗବାନଙ୍କୁ ଅଲଗା ରଖୁଛେ ବୋଲି ଆମର ନିଜର ବିଚାର ଆସୁଛି। ଭଗବାନ ଆମକୁ ଗ୍ରହଣ କରିନେଲେ, ଆମ ମନ ବୁଦ୍ଧି ଇନ୍ଦ୍ରିୟ ସବୁ କିଛି ସେ କ୍ୟାପଚର କରିନେଲେ, ତୁମର କ'ଣ ଉଲିଙ୍ଗ ପାୱାର କ'ଣ ରହିବ? ପ୍ରଭୁ ଗ୍ରହଣ ନ କଲା ପର୍ଯ୍ୟନ୍ତ କିମ୍ବା ଆମେ ପ୍ରଭୁଙ୍କ ଦ୍ୱାରା କୃପାପ୍ରାପ୍ତ ହେଇକି ସମ୍ପୂର୍ଣ୍ଣ ଶରଣାଗତି ନ ହେଲା ପର୍ଯ୍ୟନ୍ତ ଗୁରୁକୃଷ୍ଣଙ୍କ ଚରଣରେ ଆମର ନିଜର ସ୍ୱତନ୍ତ୍ରତା ରହିଛି, ସ୍ୱତନ୍ତ୍ର ସବଳ ରହିବ, ସେଇଟା ହିଁ ଆମର ପ୍ରୋବ୍ଲେମ। ଆଇ ଇନ୍ଦ୍ରଙ୍କ ପ୍ରଭୁ ସେଟା ଚାହୁଁନାହାନ୍ତି, ସେଥିପାଇଁ ଇନ୍ଦ୍ର ପାଇଁ ବ୍ୟବସ୍ଥା କରୁଛନ୍ତି। ଆଉ ସ୍ୱତନ୍ତ୍ରତା ହେଉଛି ଦୁଃଖର କାରଣ, ଏ ସଂସାର କିଏ କେତେ ଦୁଃଖୀ ଯାହାର ଯେତେ ଇଣ୍ଡିପେଣ୍ଡେଣ୍ଟ, ବିଶେଷ କରି ଭକ୍ତି ଯୁଗରେ ସଂସାର ଲୋକ କଥା ଆମେ କାହିଁ କହିବାକୁ ଯିବା, ଭକ୍ତି ଯୁଗରେ ସେଇ ଭକ୍ତ ସେତେ ଦୁଃଖୀ ତା ଯାହାର ଯେତେ ସ୍ୱତନ୍ତ୍ରତା ବିଚାର ରହିଛି, ସେ ଇଣ୍ଡିପେଣ୍ଡେଣ୍ଟ ହେବାକୁ ଚାହୁଁଛି। କିନ୍ତୁ ଭଗବାନ କ'ଣ, ଭଗବାନ ଇଣ୍ଡିପେଣ୍ଡେଣ୍ଟ ନା ଡିପେଣ୍ଡେଣ୍ଟ, ଭଗବାନ ସ୍ୱତନ୍ତ୍ର ନା ପରତନ୍ତ୍ର? ନାଇଁ, ଭଗବାନ ଯଦିଓ ସ୍ୱତନ୍ତ୍ର କିନ୍ତୁ ଭକ୍ତ ପରତନ୍ତ୍ର, ଭକ୍ତ ପାଇଁ ନ। ଲୋକ ଆଜି କହୁଛନ୍ତି ଭଗବାନ ଯେମିତି ଜରା ମାରିଦେଲା, ଲୋକ ଆଜି କହୁଛନ୍ତି ଦେବକୀ ସେ ପୁତ୍ର ସେ ଗର୍ଭରେ ଆସିଲେ, ଆଜି ଏତେ କଥା କାହିଁ ଭଗବାନ ଶୁଣିବାକୁ ପଡ଼ୁଛି? ଭକ୍ତ କହୁଛି ମୋତେ ଆପଣ ମୋର ପୁଆ ହେବେ, ଭକ୍ତର ସୁଖ ପାଇଁ ଭଗବାନ ଆଜି ପରତନ୍ତ୍ର ହେଉଛନ୍ତି, ତାଙ୍କର ସ୍ୱତନ୍ତ୍ରତାକୁ ଯେତେବେଳେ ଭଗବାନ ନିଜେ ପରତନ୍ତ୍ର ହେଉଛନ୍ତି, ତାହେଲେ ଜୀବ କେମିତି ସ୍ୱତନ୍ତ୍ର ହବ? ଜୀବର ଏଇଟା ବଧ ଅବସ୍ଥା କି ନାଇଁ, ମୁଁ ସ୍ୱତନ୍ତ୍ର ରହିବି, ପ୍ରଭୁ ତ ନିଜେ ଖୁସି ହେଉଛନ୍ତି, ଭଗବାନ କେତେବେଳେ ଖୁସି ହୁଅନ୍ତି? ପ୍ରଭୁଙ୍କର ସବୁଠୁ ବଡ଼ ଆନନ୍ଦ ହେଲା, କୃଷ୍ଣଙ୍କର ସବୁଠୁ ବଡ଼ ଆନନ୍ଦ ହେଲା ବିଶେଷ କରି ସେଥିରେ ଭକ୍ତ ଅଧୀନରେ ରହୁଛି, ସେଥିପାଇଁ ବ୍ରଜକୁ କାହିଁକି ଭଗବାନ ଭୁଲି ପାରନ୍ତି? ଅଲଗା ଏଡ଼େ ଆନନ୍ଦ ଅଛି, ମାନେ ଭକ୍ତର ଆନନ୍ଦ ଅଛି, ଭଗବାନଙ୍କର ଆନନ୍ଦ ନାହିଁ, ଭଗବାନଙ୍କର ଆନନ୍ଦ ସାଗର ବଢ଼େ ନା, କାହିଁକି ସେଠି ଭକ୍ତ ଆନନ୍ଦ ପାଏ, କାହିଁ ଭକ୍ତ ଚାହେଁ ମୁଁ ଭଗବାନଙ୍କ ଅଧୀନରେ ରହିବି। କିନ୍ତୁ ବ୍ରଜରେ ଭଗବାନ ଏଇଥିପାଇଁ ଆନନ୍ଦରେ ରୁହନ୍ତି, ବ୍ରଜଭୂମି ଏଇଥିପାଇଁ ପ୍ରିୟ, କାହିଁକି ଭଗବାନ ସମସ୍ତଙ୍କ ଅଧୀନରେ ଥିଲେ, କାହାର ଅଧୀନରେ ଭଗବାନ ନଥିଲେ ମୋତେ କୁହ? ନନ୍ଦ, ଯଶୋଦା, ଗୋପ, ଗୋପୀ, ରାଧାରାଣୀ ସମସ୍ତଙ୍କର ଏଇଟା ଥିଲା ଭଗବାନ, ଏଥିପାଇଁ ବ୍ରଜପୁର ହେଉଛି ଶ୍ରେଷ୍ଠ, ତାଙ୍କର ଏତେ ନିର୍ମଳ ସରଳ ପ୍ରେମ ଥିଲା, ତାଙ୍କର ଏତେ ବଡ଼ ସରଳତା ଥିଲା, ଏତେ ବଡ଼ ମାନେ ତାଙ୍କର ସମର୍ପଣ ଭାବ ରହିଥିଲା, ବା ମାନେ ସ୍ନେହ ମମତା ରହିଥିଲା, ପ୍ରୀତି ରହିଥିଲା, ସେମାନେ କୃଷ୍ଣ ଭଗବାନ ବୋଲି ଜାଣନ୍ତିନି, ଆଉ ଭଗବାନ ବି ନିଜେ ଭଗବାନ ବୋଲି ଜାଣନ୍ତିନି, ବ୍ରଜରେ ଏତେ ବଡ଼ ଥିଲା, ସେ ସବୁବେଳେ ପରତନ୍ତ୍ର ହେଇକି ରହୁଥିଲେ, ଏଇଥିପାଇଁ ବୃନ୍ଦାବନ ଭଗବାନଙ୍କର ଭାରି ପ୍ରିୟ। କିନ୍ତୁ ଆଉ ଯୁଆଡ଼େ ଗଲେ ସମସ୍ତେ ସମ୍ମାନ ଦେବେ, ମଥୁରାର ରାଜା ହେଲେ, ଏ ସରି ଦ୍ୱାରକାର ରାଜା ହେଲେ, ଯୁଆଡ଼େ ଗଲେ କିଏ ଭଗବାନ, ଇଏ କଂସକୁ ମାରିଛନ୍ତି, ଇଏ ଆକୁ ମାରିଛନ୍ତି, ଜରାସନ୍ଧକୁ ମାରିଛନ୍ତି, ଇଏ ଭଗବାନ, ବ୍ରଜରେ କେବେ ଏମିତି କହନ୍ତିନି ଇଏ ପୁତନାକୁ ମାରିଛି, ଇଏ ବକାସୁରକୁ ମାରିଛି, କୃଷ୍ଣ ବହୁତ ବଡ଼ ଭଗବାନ ବୋଲି, ନାଇଁ ନାଇଁ, ପୁତନା କ'ଣ ସେ ମାରିଛି, ବୁଝିଛି ନା, ତାଙ୍କ ବ୍ରାହ୍ମଣମାନଙ୍କର ଆଶୀର୍ବାଦରୁ ତାଙ୍କ ଶରୀରରେ ନାରାୟଣ ଆବେଶ ହେଇକି ନାରାୟଣ ମାରୁଛନ୍ତି ନା, ଇଏ କ'ଣ ମାରିବ, ଦିନକୁ ଯିଏ ଚୋରି କରି ଖାଉଛି, ଭୋକ ଲାଗିଲା ଚୋରି କରି କ୍ଷୀର ମାଖନ ଖାଉଛି, ସେ ମାରିବ ଅସୁରକୁ? ନନ୍ଦ ମହାରାଜ ଆଜି ପୂଜା ବନ୍ଦ କରିଦେବେ, କାଲି ଯମୁନା ଜଳରେ କୁମ୍ଭୀର ଟାଣିକି ନେଇ ପଳେଇବେ, ତାକୁ ଅସୁରମାନେ ତାଙ୍କୁ କିଳିଦେବେ, ବ୍ରଜବାସୀମାନେ ଏହା ହିଁ ଜାଣନ୍ତି, ନନ୍ଦ ଏତେ ବଡ଼ ଭକ୍ତ, ସେ ନନ୍ଦକୁ ଭକ୍ତ ବୋଲି କୁହନ୍ତି, ନନ୍ଦ ଏତେ ବଡ଼ ବିଷ୍ଣୁ ଉପାସକ, ସେ ଏମିତି ପୂଜା କରୁଛନ୍ତି ତାଙ୍କ ପୁଅକୁ, ସବୁ ଭଗବାନ ସୁରକ୍ଷା ଦେଉଛନ୍ତି, ନନ୍ଦଙ୍କୁ ତ ଖାଇଦେବେ, କେତେବେଳେ ଅସୁର ମାରିଦେବେ, କେତେବେଳେ ଯମୁନାରେ ସେ ବୁଡ଼ିକି ପଳେଇବେ, କେହି ଜାଣନ୍ତିନି କୃଷ୍ଣ ଭଗବାନ ବୋଲି, ଆଉ କୃଷ୍ଣ ଏଇଟା ଚାହାନ୍ତି, ତାଙ୍କୁ ଏତେ ଆନନ୍ଦ, ବ୍ରଜପୁରର ଆନନ୍ଦର ଯେତେ କାରଣ ଥିଲା ସବୁଠୁ ବଡ଼ କାରଣ ଏଇଟା ଥିଲା, ସମସ୍ତଙ୍କୁ ଅଧୀନ କରି ରଖିଥିଲେ, ସମସ୍ତେ ଅଧୀନ କରିଥିଲେ। ଆଉ କେମିତି ଅଧୀନ? ପ୍ରେମାଧୀନ। ସେଥିପାଇଁ ବହୁତ ସୁଖ ଥିଲା। ଆଉ ଜୀବନର ସୁଖ ହିଁ ସବୁଠୁ ସୁଖ କିଛି ଥାଏ ଅଧୀନତା। ଶିଶୁକୁ ଏଥିପାଇଁ ଆନନ୍ଦ ହୁଏ, ଗୁରୁର ଆନନ୍ଦ ନାହିଁ। ଯେତେବେଳେ ଗୁରୁ ଭାବ ଆସେ ସେତେବେଳେ ଆନନ୍ଦ ନଥାଏ। ସେଥିପାଇଁ ଭକ୍ତ ଠାକୁର କ'ଣ କହିଲେ, ତାଇ ଶିଷ୍ୟ ହେଇ ଥାକିବ ସର୍ବଦା, ନା ଲଇବ ପୂଜା କାହାର। ମୁଁ କାହାର ପୂଜା ନେବିନି, ମୁଁ କାହାକୁ ଉଚ୍ଚିଷ୍ଟ ଦେବିନି, ମୁଁ ସବୁବେଳେ ଶିଷ୍ୟ ହେଇକି ରହିବି। କାହିଁକି ସେଥିରେ କ'ଣ, ଗୁରୁଙ୍କର ଅଧୀନ ରୁହନ୍ତି। ଅଧୀନ ରହିଲେ ବହୁତ ଆନନ୍ଦ, ସବୁବେଳେ ଆନନ୍ଦ। କାହାକୁ ଅଧୀନ ରଖିବାଟା କଷ୍ଟ, କାହିଁକି ସେ ତୁମ କଥାଟା ମାନିବନି, ତାପରେ ତୁମର ଦୁଃଖ ଆସିବ ମୋ କଥାଟା ମାନୁନି। ଅଧୀନ ରହିଗଲେ ମାନିନେଲ ଖୁସି। ସଂସାର ଆନନ୍ଦ କ'ଣ? ଆନନ୍ଦ ହଉଛି ଏଇଟା, ଆନନ୍ଦ ହଉଛି ତୁମେ ତ ମାନି ନଉଥିବ, ସେ ଭଗବାନ କଥାଟା ମାନିଲେ ଆନନ୍ଦ ରହିଲେ। ସେମ୍ ପ୍ରିନ୍ସିପୁଲ ଜୀବର ଦୁଃଖଟା କ'ଣ? ଜୀବର ଦୁଃଖ କିଛି ନାହିଁ, ଜୀବର ଦୁଃଖ ହଉଛି ଏଇଟା, ସ୍ୱତନ୍ତ୍ରତା ହଉଛି ଜୀବର ଦୁଃଖ, ଜୀବର ଦୁଃଖ ହଉଛି ଏଇଟା, ଭକ୍ତର ଦୁଃଖ ଏଇଟା। ସେଥିପାଇଁ ଭକ୍ତ ଠାକୁର ଲେଖିଲେ, ବଡ଼ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନ, ମୁଁ ବହୁତ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନ ମାନେ ବଡ଼ ଦୁଃଖ। ସେଥିପାଇଁ ଏଇ ପରମ୍ପରାରେ ଆସିବା ଅର୍ଥ, ଶିଷ୍ୟ ହବା ଅର୍ଥ, ଆମେ କ'ଣ ସବୁଦିନ ପାଇଁ ଗୋଟେ ମଥା ବିକିଦେଲେ, ପରତନ୍ତ୍ର ହେଇଗଲେ। ଆଉ ନିଜର ସୁଖ ବିଚାରଧାରା ଏଇଟା ଯେତେଦିନ ପର୍ଯ୍ୟନ୍ତ ରଖିଥିବ, ସେ ତୁମ ଭକ୍ତିର ଗନ୍ଧ ଆମ ହୃଦୟରେ ନଥିବ, ସ୍ୱତନ୍ତ୍ର ବିଚାର ରହୁଛି ନା। ଆଉ ଏଇଥିପାଇଁ ଆମକୁ ମଥା ଭାଙ୍ଗିବାକୁ ପଡ଼ୁଛି ଏତେ ଯୋଗୁଁ, ଭକ୍ତି ଯୋଗରେ କେବଳ ଗୋଟେ ଯିବୁ ସ୍ୱତନ୍ତ୍ର ଯିବୁ, କ'ଣ କରାଯିବ ତାକୁ ପରତନ୍ତ୍ର କରାଯିବ। ତାର ଅହଙ୍କାର ଅଛି ନା, ତାକୁ କ'ଣ କରାଯିବ, ସବୁବେଳେ କୁହାଯାଏ ତୁ ଭଗବାନଙ୍କ ଉପରେ ନିର୍ଭର କର, ପ୍ରଭୁ 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 ପ୍ରଭୁ, ପ୍ରଭୁଙ୍କର ଶରଣ ଯାଅ, ଗୁରୁଙ୍କର ଶରଣ ଯାଅ, ଭଗବାନଙ୍କର ଶରଣ ଯାଅ। ଗୋଟେ ଠିଆ ଗଛକୁ ତୁମେ ବାଡ଼େଇ ବାଡ଼େଇ ବଙ୍କା କରିବ, ସେ କ'ଣ ହବ? ଗୋଟେ ଗଛଟା ଠିଆ ହେଇ ତାକୁ ବାଡ଼େଇ ବାଡ଼େଇ ବଙ୍କା କରିବ, ତାକୁ ତାକୁ କାଟିକି ପକେଇଦେଲେ ସେ କ'ଣ ହବ? ଗଛଟା କାଟିଦେଲେ ସେ ବଙ୍କା ହବ? ସେ ଗୋଟେ ଓଡ଼ିଆରେ ଗୋଟେ କୁହନ୍ତିନି, ଓଡ଼ିଆରେ ସେ ଲୋକ ଗୁଡ଼ା କୁହନ୍ତି, କ'ଣ ଝୁଙ୍କି ଭାଙ୍ଗି ପଡ଼ିବ ବରଂ ଝୁଙ୍କିବିନି। ଲୋକ ରାଗିଗଲେ କୁହନ୍ତିନି କି, ମୁଁ ଭାଙ୍ଗିଯିବି ବରଂ ଝୁଙ୍କିବା ଲୋକ ନୁହେଁ। ଜୀବନ ଏଇଟା ହଉଛି ପ୍ରକୃତ ସ୍ୱଭାବ, ଏଇଟା ପ୍ରକୃତ ସ୍ୱଭାବ। ଓଡ଼ିଆର ଯେତିକି କଥା ଅଛି ମୁଁ ଦେଖୁଛି, ଏଇସବୁ ବେଦବାଣୀ ଠୁ ବଡ଼ ବଡ଼ କଥା। ଆଉ ଜୀବନ ଏଇଟା ପ୍ରକୃତ ଭାବ ସମସ୍ତଙ୍କର, ଆମର ସ୍ୱତନ୍ତ୍ର ଭାବନାଟା ସବୁବେଳେ ରହିବ। ବରଂ ଝୁଙ୍କିଯିବି ନା କ'ଣ, ଭାଙ୍ଗିଯିବି କିନ୍ତୁ ଝୁଙ୍କିବିନି, କିନ୍ତୁ ଏଇଟା ହଉଛି ଭଗବାନଙ୍କର କାମ, ତୁମକୁ ଝୁଙ୍କେଇବେ। ଯଦି ଭଗବାନ ତୁମକୁ ଗ୍ରହଣ କରିବେ ତୁମକୁ ଝୁଙ୍କେଇବେ। ଗଧପାଦ କୁହନ୍ତିନି, ଗଧପାଦ ଧରିଲ ସେ ଗଧପାଦକୁ ତୁମେ ଧରିବ, ମଣିଷ ପାଦ କ'ଣ ବର୍ତ୍ତମାନ ଧରୁନ, ଗଧପାଦ ବି ତୁମେ ଧରେଇଦେବେ ଭଗବାନ, ସେ ଝୁଙ୍କେଇଦେବେ। କାରଣ ଜୀବନ ଯଦି ସୁଖ ରହିବାର ଅଛି ତାହେଲେ ସ୍ୱତନ୍ତ୍ର ଛାଡ଼ିବା ବିଚାର ଛାଡ଼ିବାର ଅଛି। ଯେଉଁଟା ପ୍ରଶ୍ନ କରିବ, ଆଚ୍ଛା ଗୁରୁ କାହାର ସବୁ ଅଧୀନରେ ଅଛନ୍ତି? ଆରେ ସେ ଗୁରୁ ହେଇଛନ୍ତି କାହିଁକି ସେ ପରତନ୍ତ୍ର ବୋଲି, କେହି ପରତନ୍ତ୍ର ନହେଲେ କେହି ସ୍ୱତନ୍ତ୍ରରେ ଗୁରୁ ଗୁରୁଗିରି ହେଇପାରିବେନି। ସ୍ୱତନ୍ତ୍ରତା ରଖିକି କେହି ଗୁରୁ ହୁଅନ୍ତିନି, ସେ ପୁଣି ଶିଷ୍ୟ ଶିଷ୍ୟ କାଟାଗୋରି ପଳେଇଗଲେ। ଶିଷ୍ୟମାନେ କ'ଣ ତା ସ୍ୱତନ୍ତ୍ରତା ରଖିବ, ତା ଗୁରୁ ଶିଖେଇବେ ତୁ ଶରଣ ଯା। ତେଣୁ ଗୁରୁ ମାନେ ସେ ସବୁବେଳେ ପରତନ୍ତ୍ର, କାହାର ଗୁରୁଙ୍କର ପରମ୍ପରା, ସେଥିପାଇଁ ସେ ହେଉଛି ଟପମୋଷ୍ଟ ସର୍ଭାଣ୍ଟ ସବୁବେଳେ। ତାଙ୍କର ତାଙ୍କ ଜୀବନରେ ଗୋଟେ ସୁଖ ବୋଲି କିଛି ନାହିଁ, କିଛି ନାହିଁ ତାଙ୍କ ଜୀବନରେ ଗୋଟେ ସୁଖ ନାହିଁ। ଗୋଟେ ଡଷ୍ଟବିନ୍ରେ କ'ଣ ସୁଖ, ଗୋଟେ ଡଷ୍ଟବିନ୍ରେ କ'ଣ ସୁଖ, ସେ କେବଳ ଗନ୍ଧ, ଡଷ୍ଟବିନ୍ରେ କ'ଣ ସେ ମଳମୂତ୍ର ଯେଉଁ ଯାହା କପଡ଼ା ପତ୍ର ପଛେ ଯାହା ଜିନିଷ ହେଲା ସବୁ ଗୋଟେ ଜଣେ ଡଷ୍ଟବିନ୍ରେ ପକେଇଦେଲା ପରେ ସେ କ'ଣ ଖୁସି ପଳେଇ ଆସୁଛି। ଡଷ୍ଟବିନ୍ରେ କେବଳ ଗୋଟିଏ ସୁଖ, କ'ଣ ସୁଖ, ଯାହା ମୁଁ ପରିବେଶକୁ ସଫା ସଫା ସୁତରା ରଖୁଛି। ତାକୁ ସଫା ନ କଲେ ଡଷ୍ଟବିନ୍ କିଛି କହୁଛି କି, କିଛି କହୁନି। କିନ୍ତୁ ତାର ଗୋଟିଏ ଆନନ୍ଦ, ଯାହା ଲୋକ ମୋତେ ବ୍ୟବହାର କରୁଛନ୍ତି ଆଉ ମୁଁ ପରିବେଶକୁ ସୁରକ୍ଷା ରଖୁଛି। ସେ ଯେମିତି ଭଗବାନଙ୍କର ଜଣେ ଶ୍ରେଷ୍ଠ ସେବକ, ସେଇଭଳି ଯାହା ଏ ଜୀବ ଜଗତରେ ଯେତେ ଦୁଃଖ ଯେତେ ଯାହା ଜିନିଷ ଆସୁଛି, ଯାହା ଭଗବାନଙ୍କର ଜୀବ ଇଏ ଭଗବାନଙ୍କର ଟିକେ ସେବା କରୁଛନ୍ତି, ଭଗବାନଙ୍କର କାର୍ଯ୍ୟ କରୁଛନ୍ତି, ଏତିକି ହେଲା ତାଙ୍କର ସୁଖ। ନହେଲେ ତ ହଜାର ପ୍ରୋବ୍ଲେମ୍, ହଜାର ଜିନିଷ, ତୁମେ ଗୋଟେ ଡଷ୍ଟବିନ୍ ଭଳିଆ ସବୁ ଜିନିଷ ଆସି ତୁମ ଉପରେ ଫୋପଡ଼ା, ସବୁ ଜିନିଷ ତୁମ ଉପରେ ଫୋପଡ଼ା ବୋଧ ଯିବ ନା। ତାଙ୍କର ତ ସ୍ୱଭାବ ଗୁଡ଼ା ସବୁ ସେୟା, କଥା ମାନିବେନି, ଭୁଲ କରିବେ, ଏଇଟା କରିବେ, ସେଟା କରିବେ, ପ୍ରୋବ୍ଲେମ୍ ଆସିବ, ସବୁ ଜିନିଷ ଆସିବ। ଆଉ ଗୁରୁଙ୍କର ଆଦେଶଟା ଗୋଟେ ସ୍ୱତନ୍ତ୍ରତାର ଆଦେଶ ନୁହେଁ, ଯେମିତି ଜଣେ ଲୋକ ଆଦେଶ ଦେଉଛି ତୁମେ ଏଇଟା କର, ସେ ଗୋଟେ ଅର୍ଡ଼ର ଦେଉଛି, ସେଟା ନୁହେଁ, ସେଟା ସେ ଅହଙ୍କାର ଦଉନାହାନ୍ତି ବା ଗୋଟେ ସ୍ୱାର୍ଥ ଭାବନାରେ ଦଉନାହାନ୍ତି, ସିଏ ହେଉଛନ୍ତି କାହାର ଅଧୀନରେ ଅଛନ୍ତି, ଗୁରୁଙ୍କର ଅଧୀନରେ, ତାଙ୍କ ଗୁରୁଙ୍କର ଅଧୀନରେ, ପରମ୍ପରା ଅଧୀନରେ। ତେଣୁ ପରମ୍ପରାର ବାହକ ସୂତ୍ରରେ ସେ ତାଙ୍କର ଗୁରୁଙ୍କର ଆଦେଶଟାକୁ ଦଉଛନ୍ତି, ସେ ଗୁରୁଦେବ ତାକୁ ଯାହା କହିଥିଲେ ସେ ସେଇଟାକୁ ଶିଷ୍ୟକୁ କହୁଛନ୍ତି, ସେଟା ତାର ଆଦେଶ ନୁହେଁ, ଗୁରୁ କେ ଭାବନା ଏଟା ମୋର ଆଦେଶ। ସିଏ ଗୁରୁଙ୍କ ପାଖରୁ ଯାହା ଶୁଣିଥିବ, ସିଏ ଗୁରୁଦେବଙ୍କର ପାଖରୁ ଯାହା ପ୍ରାପ୍ତ ହେଇଥିବ, ସେ ଆଦେଶଟାକୁ ସେ ଦଉଛନ୍ତି। ତ ସେ ଆଦେଶଟା କାହାର, ଗୁରୁଙ୍କର, ମୋ ଗୁରୁଦେବ ଏଇଟା କହିଥିଲେ। ସେ ସେଇଟାକୁ କେତେବେଳେ କହିପାରେ ନ କହିପାରେ, କିନ୍ତୁ ସେ ସେଇଟା ଜାଣିଛି। ଆଚ୍ଛା, ଇଏ ପିଲା ପଚାରୁଛି ଏଇଟା, ତାହେଲେ ସେ ସୁଶୀ ଗୁରୁଙ୍କୁ ଶୁଣିଛି, ଗୁରୁଦେବ ଏଇଟା କହିଛି, ପ୍ରଭୁପଦ ଏଇଟା କହିଛି। ସେ କେତେବେଳେ ସେ କହୁଛି, କେତେବେଳେ କହୁନି ଆଚାର୍ଯ୍ୟଙ୍କ ନାଁ, ତା ଅର୍ଥ କିନ୍ତୁ ତାଙ୍କର ଆଦେଶ ନୁହେଁ, ସେଟା କାହାର ଆଦେଶ, ନହେଲେ ସେ କିନ୍ତୁ ଗୁରୁ ହେଇପାରିବେ, ସେ ପୁଣି ସ୍ୱତନ୍ତ୍ର ହେଇଯିବେ, ସେ କହିପାରିବେ ନା ଆଇ ମାଇ ଏଟା କହିପାରିବେ। ସେ ବାହକ ସୂତ୍ରରେ କେବଳ ରହିଛି, ସେ କେବଳ ବହନ କରିକି ଆସୁଛନ୍ତି କୋଉଟା, ପରମ୍ପରାର ଗୁରୁଙ୍କର ବାଣୀକୁ। ସେଥିପାଇଁ ସିଏ ରହିଲେ ସିଏ ସ୍ୱତନ୍ତ୍ରତା ଅକ୍ଷୁର୍ଣ୍ଣତା ସେ କେବେ ରଖିପାରିବେନି, ସ୍ୱତନ୍ତ୍ର ପୂର୍ଣ୍ଣ ଛାଡ଼ିବାକୁ ପଡ଼ିବ, ନହେଲେ ସେ କେମିତି ଗୁରୁ ହେବେ, ଶରଣାଗତ ଆତ୍ମା କେମିତି ହେବେ ସ୍ୱତନ୍ତ୍ରତା ରହିଲେ, ହବନି ପୁରା। ତ ଇଏ ତ ପୁରା ଯାହା କୁହନ୍ତି ଏଇଟା କ'ଣ, ଏଇଟା ବିରି ବିରି ଚାଉଳ ବିରି ଘୋରନ୍ତି, ପେସା ପେସା କୁହନ୍ତି ନା, ଫେସନ୍ତି ତା ଦେହରେ ସେ ବୁଢ଼ୀ ମା ବସିକି କ'ଣ କରୁଥିବ, ଯେ ଗୋଟେ 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 ମୁଠା ପକାଉଥିବ, ଘସିବ ବେଶୀ 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 ଚୁପ ଚୁପକୁ ସବୁ ବାହାର କରାଯାଏ ନା, ବାହାର କରାଯାଏ, ପୁଣି କ'ଣ କ'ଣ କରାହବ, ପୁଣି ପୁଣି ତାକୁ ଚଲେଇ ଦେବ, ଚଲେଇ ଦେଇକି ପୁଣି ତାକୁ ଇଏ କରିକି ପୁଣି ତାକୁ ପେଶିବ, ପୁରା ପେଶିବ ସେଇଭଳିଆ ଜୀବନ, ପୁରା ସବୁ ପେଶିକି ଜୀବନରେ ଯେତେ ଅନର୍ଥ ଜିନିଷ ଅଛି ସବୁ ବାହାର କରିଦିଆ। ଶରଣାଗତ ଜୀବନ ଇଏ ସ୍ୱତନ୍ତ୍ରତା କୋଉଠି ଅଛି, ସ୍ୱତନ୍ତ୍ରତା ବଡ଼। ଆଉ ଜୀବନରେ ସବୁଠୁ ଯଦି କିଛି ବିପଦ ଜିନିଷ ଥାଏ ଜୀବନର, ବିଶେଷ କରି ଜୀବ କଥା କୁହନି, ଭକ୍ତର ଭକ୍ତର ସବୁଠୁ ବଡ଼ ବିପଦ ଜୀବନ ହେଉଛି ଏଇଟା, କୋଉଟା, ଯେତେବେଳେ ସ୍ୱତନ୍ତ୍ରତା କେତେବେଳେ ଆସେ, ଯେତେବେଳେ ଆମେ ଗୁରୁଙ୍କର ଆଚାର୍ଯ୍ୟଙ୍କର କଣ୍ଟ୍ରିବ୍ୟୁସନ୍ ବା ତାଙ୍କର ଯେଉଁ ଆମ ପ୍ରତି ଯେଉଁ ଅବଦାନ ରହିଛି, ତାଙ୍କର ବାଣୀ ଭଗବାନ କଥା କ'ଣ, ଆଉ କାହିଁକି ଆଚାର୍ଯ୍ୟ କଥା ହେଉଛି, ଗୌଡ଼ୀୟ ପରମ୍ପରାରେ ଆଚାର୍ଯ୍ୟଙ୍କର କଥାକୁ ଆମେ ରିପିଟ୍ କରୁ ବେଶୀ, ଲୀଳା କଥା ବେଶୀ କୁହାଯାଏ ନା, ଏଇଥିପାଇଁ କୁହାଯାଏ ନା, ଲୀଳା କଥା ବୋଧ ଯିବ କିଛି ବୁଝିପାରିବେନି, କିନ୍ତୁ ଆଚାର୍ଯ୍ୟଙ୍କର କଥାକୁ ବେଶୀ ରିପିଟେସନ୍ କରାଯାଏ, କାହିଁକି ଆଚାର୍ଯ୍ୟଙ୍କୁ ବା ବାଣୀଟା ଆମକୁ ଶରଣାଗତ କରିବା ଏବଂ ଝୁଙ୍କିବା ପାଇଁ ସାହାଯ୍ୟ କରିବ। ଆମେ ଯାହା କହିବା ସବୁବେଳେ ଗୁରୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ବାଣୀ, କାରଣ ସେଇଟା ଆମକୁ କ'ଣ ସାହାଯ୍ୟ କରେ, ଆମର ସ୍ୱତନ୍ତ୍ରତା, ଯେତେବେଳେ ଯେତେବେଳେ ଗୋଟେ ଜୀବର ସ୍ୱତନ୍ତ୍ରତା ରହୁଛି, ତାର ଯେତେ ପ୍ରକାର ଭଜନ ଯେତେ ପ୍ରକାର ଜିନିଷଟା କ'ଣ, ସେଟା ସବୁ ପାର୍ସିଆର, ତା ସରେଣ୍ଡର ହିସାବରେ ତାକୁ କିଛି ସେ କ'ଣ ଫୁଲି ରିଏଲାଇଜ୍ କିଛି କରିପାରିବେ, କରିପାରିବେନି, ମ୍ୟାନିଫେଷ୍ଟ କିଛି ହେବନି। ତାହେଲେ ସ୍ୱତନ୍ତ୍ରତା ଭାବଟା ଯେଉଁ ଏ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ବାଣୀଟାକୁ ଆମେ ବାରମ୍ବାର ଶ୍ରବଣ କଲା ଦ୍ୱାରା ସେଇଟା ସବୁ ପ୍ରହାର, ସେ ପ୍ରହାର, ଆଉ ସେଇ ବାଣୀ ପ୍ରତି ଯଦି ଆମର ଆଦର ରହିଲା, ତାଦ୍ୱାରା ହିଁ ଆମର କେବଳ କଲ୍ୟାଣ, କାହିଁକି ନା ବାଣୀ ପ୍ରତି ଆଦର ରହିଲା ମାନେ, ଆଚାର୍ଯ୍ୟ ପରମ୍ପରାର ବାଣୀ ପ୍ରତି ଆଦର ରହିଲା ମାନେ, ସେହି ସେହିଦିନ ଆମର ଅହଙ୍କାର, ଆମର ଦୁର୍ବଳତା, ଆମର ଯାହା ସବୁ ଜିନିଷ ଅଛି ସେ ଖଣ୍ଡନ କରିବେ, ଆମକୁ ଅନୁତାପ କରିବା ପାଇଁ ସୁଯୋଗ ଦେବେ। ଆଉ ଏ ବେଦବାଣୀ କେମିତି ହେଲା, ଆଚାର୍ଯ୍ୟ ମାନ ପୁରୁଷ ବେଦ କେମିତି କେମିତି ହେଲା ଏଇଭଳି ଭାବରେ, ତାହେଲେ ଜୀବନ ସବୁଠୁ ବଡ଼ ଭାଗ୍ୟ ସୌଭାଗ୍ୟ ହେଲା, ଯେତେବେଳେ ଭଗବାନ ଭଗବାନଙ୍କର ସବୁଠୁ ବଡ଼ ଦୟା ହେଲା, ଜୀବକୁ ଯେତେବେଳେ ତା ଦୋଷକୁ ଦେଖେଇ ଦିଅନ୍ତି, ତାକୁ ସ୍ୱୀକାର କରିନିଅନ୍ତି, ଭଗବାନ ତ ସ୍ୱୀକାର କରିବେ ତାଙ୍କ ଦୋଷଟାକୁ, ସେ ସେ ଜୀବର ଦୋଷଟା ସେ ଦେଖିପାରିବ, ଏଟା ପ୍ରଭୁଙ୍କର ଗୁରୁଙ୍କର ବୈଷ୍ଣବଙ୍କର ଆଶୀର୍ବାଦ ଏଇଟା ହବ। ଆଜି ଯେଉଁ ଇନ୍ଦ୍ରଙ୍କୁ ଆଜି ଇନ୍ଦ୍ରଙ୍କର ସମ୍ଭାରରେ ଇନ୍ଦ୍ରଙ୍କର ପୂଜା ସମ୍ଭାରରେ ଆଜି ଗୋବର୍ଦ୍ଧନକୁ ପୂଜା କରିବା ପାଇଁ ଭଗବାନ କାହାକୁ ପ୍ରବର୍ତ୍ତଉଛନ୍ତି, ବ୍ରଜବାସୀମାନଙ୍କୁ, ତୁମେ ଆଜି ଏଇଟା କର ଏଇଟା କର, ଯେ ଇନ୍ଦ୍ରର କ୍ରୋଧ ଆସିବ, ଇନ୍ଦ୍ର ତାଙ୍କ ଶକ୍ତିକୁ ପ୍ରୟୋଗ କରିବେ, ପ୍ରୟୋଗ କରିବା ଦ୍ୱାରା ନିଜର ଅନୁତାପ, ନିଜର ଯେଉଁ ବିଚାର ସବୁ ବଦଳିଯିବ, ବିଚାରଧାରା ବଦଳିଯିବ, ବ୍ରହ୍ମାଙ୍କ ପାଖକୁ ଯିବେ, ବ୍ରହ୍ମା ବି ମହାଜନ ନା, ବ୍ରହ୍ମା ବ୍ରହ୍ମା ମହାଜନ ସୂତ୍ରରେ ବ୍ରହ୍ମା ବି ସ୍ମରଣ କରିଦେବେ, ବ୍ରହ୍ମା ସ୍ମରଣ କରିଦେବେ, ତୁମେ କେତେ ବଡ଼ ଭୁଲ କାମ କଲ, ତୁମେ ଜାଣିପାରିଲନି ଈଶ୍ୱର ବୋଲି, ସେ କୃଷ୍ଣ ଭଗବାନ ବୋଲି ତୁମେ ଜାଣିପାରିଲନି, ଆରେ ମୋର କେତେଟା ଆଖି, ମୋର ଆଠଟା, ଚଟାନ ବ୍ରହ୍ମାଙ୍କର ମୁଖ କେତେଟା ଚକ୍ଷୁ ହେଲା? ଆଠ ଚକ୍ଷୁ ମୋର, ତୁମେ ସହସ୍ରାକ୍ଷ ଇନ୍ଦ୍ର, ତୁ ସହସ୍ରାକ୍ଷ ଜାଣିପାରିଲୁନୁ? ମୁଁ ତ ଆଠଟା ଚକ୍ଷୁ ପାଇକି ମୁଁ ଭୁଲ କରିକି ଆଇଲି, ଗୋବତ୍ସା ହରଣ କରିକି ଆଇଲି। ତୁ ସହସ୍ରାକ୍ଷ, ତୋର ସବୁଆଡ଼େ ଦେହ ସାରା ଚକ୍ଷୁ ଅଛି, ତୁ ଜାଣିପାରୁନୁ ସେ କୃଷ୍ଣ ଭଗବାନ ବୋଲି? ଯା ଯା, ତୋର ଆଉ ଉଦ୍ଧାର ହବନି, ଆଉ କିଛି କ'ଣ ସନ୍ତୋଷର ଉପାୟ ନାହିଁ, ଯା ଗୋମାତାଙ୍କୁ ଧରିକି ତୁ ଯା। ଯାହା କେବଳ ଉପାୟ, ଯଦି କୃଷ୍ଣ ଗୋମାତାଙ୍କୁ ଧରିବେ, ଗୋମାତାଙ୍କ ଆଶ୍ରୟ ତୁ ନବୁ, ତାଙ୍କର ପ୍ରିୟ, କେବଳ ତୋର ତତେ କ୍ଷମା କରିବେ, ନହେଲେ କ୍ଷମାର ଉପାୟ ନାହିଁ। ମୋତେ ତ ବଚନ ବି କହିଲେଣି, ବ୍ରହ୍ମାଙ୍କୁ ବଚନ ବି ଭଗବାନ କହିନାହିଁ, ଇନ୍ଦ୍ରଙ୍କୁ ତ ପ୍ରଶଂସା କରି ଏ ଯୋଜନା ଥିଲା ଭଗବାନଙ୍କର, ତାଙ୍କର ଅହଙ୍କାରକୁ ଇଏ କରିବେ, ଆଉ ଗୋମାତାଙ୍କୁ ସେ ଆଶ୍ରୟ କଲେ, ଆଉ ମହାଜନଙ୍କୁ ମାନିଲେ। ଇନ୍ଦ୍ରଙ୍କର କେତେ ଭଲ ଗୁଣ, ବ୍ରହ୍ମାଙ୍କୁ ସେ ମାନିଲେ, ମାନିଲେ। ତ ଆମ ଜୀବନରେ ଆମେ ଏହା ହିଁ ଶିକ୍ଷା କରିବା ଦରକାର, ସବୁବେଳେ ପ୍ରାର୍ଥନା କରିବା ଦରକାର, ଅନ୍ୟର ଦୋଷ ଦୁର୍ବଳତା ଯାହା ରହିଛି କେମିତି, ଯଦି ଆମ ଚକ୍ଷୁକୁ ଚାଲି ଆସୁଛୁ ଆମେ ଭଗବାନଙ୍କୁ ଜଣାଇବା ଦରକାର, ପ୍ରଭୁ ସେ କଥା ଆପଣ ବୁଝନ୍ତୁ, ଆମକୁ ତ ବୋଧ ଯିଏ ମୋର ଆଖି ଆଗକୁ ଚାଲି ଆସୁଛି, ସେ ଯାହା କରୁଛି ଆପଣ ଜାଣିବେ, ସେ ତ ଭଜନ କରୁଛି, ମୁଁ କାହିଁ କ'ଣ, କିନ୍ତୁ ମୋର ଯାହା ଦୋଷ ଦୁର୍ବଳତା ରହିଛି ମୋତେ ଶୀଘ୍ର ସୁଧାର କର, ଯାହାଦ୍ୱାରା ମୁଁ ଠିକ୍ସେ ପ୍ରାର୍ଥନା କରିପାରିବି, ମୋର ଅନ୍ତରରେ ବ୍ୟାକୁଳତା ଆସିବ, ମୋର ଦୈନ୍ୟତା ଆସିବ, ଆଉ ମୁଁ ଏଇ ଆମେ ଯେଉଁ ପ୍ରଥମରେ ଆଲୋଚନା କଲେ, ଯେଉଁ ଶ୍ରେଣୀ ଶ୍ରେଣୀ ବିଭାଗର ଲୋକ ରହିଲେ ସବୁ, କିଏ କେଉଁ କେମିତି ଗ୍ରହଣ କରନ୍ତି, ମୁଁ ସେଇ ସ୍ତର ରହିବା ପାଇଁ ଚାହୁଁନି, ମୁଁ କେବଳ ଚାହୁଁଛି ଆପଣଙ୍କର ସମ୍ପୂର୍ଣ୍ଣ ଆଶ୍ରିତ ହେଇକି ଆପଣ ମୋତେ ହିଁ ଶୋଧନ କର। ସେଥିପାଇଁ ଭକ୍ତିନାଥ ଠାକୁର ଲେଖିଲେ ନା, ଗୋପୀନାଥ ହୃଦୟ ବସିଆ ମୋରେ, ମୋ ହୃଦୟରେ ତୁମେ ବସିକି ଶୋଧନ କର, ଲେଖୁଛନ୍ତି ସେ ପଦ ଦେଖିବାକୁ ଲେଖା ହେଇଛି, ତୁମେ ହୃଷିକେଶ ହୃଷିକ ଦମିଆ ତାରହ ସଂସ୍କୃତି ଘରେ, ଆପଣ ହୃଷିକେଶ ଇନ୍ଦ୍ରମାନଙ୍କର ସ୍ୱାମୀ, ମୋତେ ମୋର ଇନ୍ଦ୍ରମାନଙ୍କର ଆପଣଙ୍କ ବସିକି ଆପଣ ମୋତେ ଉଦ୍ଧାର କରିନିଅ। ତା ପ୍ରାର୍ଥନା କେତେ ସୁନ୍ଦର ପ୍ରାର୍ଥନା, ପୁରା ଆପଣ ଡାଇରେକ୍ଟ ମୋତେ ଉଦ୍ଧାର କରନ୍ତୁ, ମୁଁ ଆଉ ବିଶେଷ କଥା କିଛି ମୁଣ୍ଡ ପୁରିବାକୁ ଚାହୁଁ, ଏଥିରେ ଯୋଗ୍ୟତା କ'ଣ, ମୋର କ'ଣ ଯୋଗ୍ୟତା, ମୋର କ'ଣ, ମୋର କୌଣସି ଜିନିଷ ନାହିଁ, ଆପଣ ହିଁ ଉଦ୍ଧାର ମୋତେ କରି, ଆପଣ ମୋତେ ସୋଧାନ କରି। ଠିକ୍ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତଙ୍କ କି ଜୟ, ଶ୍ରୀଲା ପ୍ରଭୁପାଦ ଗୁରୁଦେବ କି ଜୟ, ଗୌର ପ୍ରମାଣ।